සුඛ සුපති ඒතජෝනිනි භූතානි ඒතජෝනිනි භූතානි සර්වාණි දීපධාරය
සර්වාණි
දීපධාරය
සර්වාණි දීපධාරය
අහං කෘෂ්ණස්ය ජගතః අහං කෘෂ්ණස්ය ජගතః ඒතජෝනිනි භූතානි
සර්වාණි දුපදාරය
සර්වාණි දුපදාරය
අනුකෘෂ්ණස්ය
ජගතා
ප්‍රභවා ප්‍රයස්තතා
ප්‍රභවා ප්‍රයස්තතා
ඒතජෝනිනි භූතානි සර්වාණි දුපදාරය අනුකෘෂ්ණස්ය ජගතා
জন্মর মূল ভূতানি সমস্ত সুস্থ পদার্থ বা প্রাণী সর্বাণি সমস্ত ইতি এইপরি উপধারয় জান অহং নু কৃষ্ণস্য সমগ্র জগতঃ জগতর প্রভব মূল প্রলয়ঃ প্রলয়ের ধ্বংস তথা তথা শিবানবাদ শ্রী শ্রীমদ ভক্তিবেদান্ত স্বামী প্রভুপাদ মহারাজঙ্ক দ্বারা ইংরাজীরে এবং শ্রী শ্রীমদ গৌরবন্দ স্বামী মহারাজঙ্କ দ্বারা ওড়িয়ারে জাঁ রখ এ জগতের যা সবু অ জড় এবং চিত বা দিব্য পদার্থ অসবুর মূল হচ্ছে মূল এবং শেষ অর্থাৎ সেসব মোঠার জাত হচ্ছে এবং মোঠার লীন হচ্ছে ভাবতে কুচি যে যা সব দেখুছ বা যা সব রয়েছে সেসব চিত ও অচিত বা জড় ও চেতনার ফল চিত বা চেতন হচ্ছে সৃষ্টির মূলাধার এবং অচিত বা জড় পদার্থ চেতন দ্বারা সৃষ্ট অটে চিত পদার্থ ভৌতিক অভিবৃদ্ধির কোণী স্তরের সৃষ্টি হুয়ে না বরং এ ভৌতিক জগৎ চিত শক্তি বলরে হি প্রকাশিত হয়েছে এই ভৌতিক শরীর দিনকু দিন বৃদ্ধি লাভ করছে তার কারণ হল চিত বা চেতনা জড় মধ্যে বিদ্যমান শিশুটি ক্রমে বাড়ক হচ্ছে তৎপরে ক্রমে যুবক হচ্ছে এর কারণ উচ্চতর শক্তি দিব্য আত্মা তার মধ্যে অছি ঠিক সেইপরি এ সমগ্র দৃশ্য জগৎ বা বিশ্ব ব্রহ্মাণ্ড বৃদ্ধি লাভ করছে তার কারণ পরমাত্মা বিষ্ণু তার মধ্যে বিদ্যমান জড় ও চেতনার সমাহারে এই বিরাট বিশ্বরূপ প্রকাশিত হয়েছি সেই জড় ও চেতনার ভগবান দুইটি শক্তি অটান্তি এবং ফলত ভগবান হি প্রত্যেক মূল অটান্তি জীব ভগবান এক ক্ষুদ্র অংশ বিশেষ অটে সেই জীব ভৌতিক শক্তি ব্যবহার করে এক নবসুম্বী প্রসাদ নবসুম্বী প্রাসাদ কারখানা বা নগর নির্মাণ করে পারে কিন্তু সে জড় পদার্থ সৃষ্টি করে পারিব না ব্রহ্মাণ্ডর কারণ হলে পরমাত্মা কৃষ্ণ যে কি সমস্ত জীবর পরম সৃষ্টিকর্তা অটান্তি এবং সমস্ত কারণর মূল কারণ অটান্তি অঠোপনিষদরে এ সূত্র হয়েছে নিত্য নিত্যানাম চেতন চেতনানাম তেমন আজি ব্যস্ত সমস্ত ভক্তবৃন্দু মাতৃবন্ধুকে আমার অন্তরাষ্ট্রীয় কৃষ্ণ মহাসংঘ বুর্লা কেন্দ্র তরফ আমি হার্দিক স্বাগত জনাচ্ছি বিশেষ ভাবে আমার পরমাত্মা প্রভু অকস্মাত প্রভু যিনি আমার গুরুদেবঙ্কর মূল প্রথম শিষ্য সে আপনার স্ত্রী এবং অন্যান্য তাঁর পড়োশী মানে সব আসছেন আমার এই সন্ধ্যা প্রদান যোগ দিয়েছেন তাঁকে বিশেষ ভাবে স্বাগত করছু আমার এই সপ্তম অধ্যায়ন হচ্ছে শীর্ষক হচ্ছে জ্ঞান বিজ্ঞান যোগ এই যে জ্ঞান ভগবান দৌছেন এই জ্ঞান বিজ্ঞান সহ প্রদান করছেন বিজ্ঞান সহ কে কমিটি আমি সেটা নিজে অনুভব করে পাই কিন্তু উদাহরণস্বরূপ আমি কে রসগোল্লা রসগোল্লার টেস্ট হচ্ছে মিঠা এটা হচ্ছে জ্ঞান কিন্তু সে মিঠাটা কমিটি আমি নিজে যদি ন জানিবা নিজে যদি অনুভব ন করিবা নিজে যদি সেটা ন চাখিবা ন খাইবা তাহলে কোন জানিপারে সেটা বিজ্ঞান রসগোল্লাটা যে খাইছেন সে ସେଇଟା ଜାଣିବେ ପ୍ରକୃତରେ କେମିତି ଭାବରେ ଲେଖା ସେଇଟା ହେଉଛି। ତେଣୁ ସେଇଭଳି ଭାବରେ ଆସି ସେମାନେ ଗୌରବ ସ୍ୱାମୀ ମହାରାଜଙ୍କ କଥା କହନ୍ତି ଯେ ଗୋଟେ ଅନ୍ଧ ବ୍ୟକ୍ତି ମୂଳରୁ ସେ ଜନ୍ମାନ୍ଧ ଜନ୍ମରୁ ସେ ଅନ୍ଧ ତେଣୁ ତାକୁ ଗୋଟେ କହିଗଲା ଯେ କ୍ଷୀର ଆମର ଯେଉଁ ସମ୍ବଲପୁର କହୁଛନ୍ତି ଗୋରସ ଗୋରସର ରଙ୍ଗଟା କିଭଳି ଧଳା କିନ୍ତୁ ସିଏ ତ ଅନ୍ଧ ବ୍ୟକ୍ତି ସିଏ ଧଳା କ'ଣ ଜାଣିବ କେମିତି ଜାଣିବ କିନ୍ତୁ ଧଳାଟା କ'ଣ ନା ଧଳାଟା ମାନେ ଏଇ ବଗ ଭଳିଆ ବଗଟା ଦେଖିବେ ଧଳା ନା ବଗଟା କ'ଣ ନା ବଗଟା ଏମିତି ପୁରା ହାତ ସେ ଦେଖିଲେ ସେ ସବୁ ହାତରେ ହଉ ଏଇଟା ବୁଝିଲି ବୁଝିବେନି ତାହେଲେ ମୁଁ ଆଉ କ୍ଷୀର ପିଇବିନି କାହିଁକି ପିଇବ ନା କ୍ଷୀର ପିଲାମାନେ ଲାଖିଯିବ ତଣ୍ଟିରେ ଲାଖିଯିବ ସେ ଅନ୍ଧର ଯେଉଁଭାବେ ଏଇ ଧଳା ରଙ୍ଗଟା ବୁଝିବା ଯେଉଁଭଳି ଭାବରେ ସେଭଳି ଭାବରେ ଏଇଟା ବୁଝାଯାଉନି ଏଇଟା ଜ୍ଞାନଟା ଭଗବାନ କିଭଳି ଭାବରେ ରହିଛନ୍ତି ତାକୁ ନିଜେ ସେଇଟା ଆମେ ଅନୁଭବ କରିପାରିବା ଯେମିତି ଚକୁ ଥିବା ବ୍ୟକ୍ତି ଯେମିତି କ୍ଷୀରଟା କ'ଣ କିଭଳି ଜାଣିପାରିବ ଧଳା ରଙ୍ଗଟା କ'ଣ ସେ ଜାଣିପାରିବ ତ ସେଇଭଳି ଭାବରେ ଭଗବାନ ନିଜେ ଏଇ ବିଜ୍ଞାନ ସହିତ ଜ୍ଞାନ ପ୍ରଦାନ କରୁଛନ୍ତି ଭଗବାନଙ୍କ ବିଷୟରେ କେହି ଜାଣିପାରିବେନି ନମେ ବିଧୁ ସୁରଗଣ ପ୍ରଭବଂ ନ ମହର୍ଷ ଅହମ୍ ଆଦି ଦେବାନା ମହର୍ଷିନା ସରସ ଭଗବତର ଦଶମ ଅଧ୍ୟାୟରେ କହୁଛି ନମେ ବିଧୁ ମୋତେ କେହି ଜାଣିପାରିବେନି ନମେ ବିଧୁ ଯେମିତିକି ଦେବତାମାନେ ଋଷିମାନେ କେହି ଜାଣିପାରିବେନି ସୁରଗଣା ଦେବତାମାନେ ମୋତେ ଜାଣିପାରିବେନି ମହର୍ଷିନାଂଚ ସରସ ସବୁ ମହର୍ଷିମାନେ ମଧ୍ୟ ମୋତେ ଜାଣିପାରିବେନି କାହିଁକି ଜାଣିପାରିବେନି ନା ଅହମ୍ ଆଦି ଦେବାନା ଦେବତାମାନଙ୍କ ଜନ୍ମ ପୂର୍ବରୁ ଭଗବାନ ଅଛନ୍ତି ତେଣୁ ସେମାନେ କେମିତି ଜାଣିବେ ପିତା ଯେମିତି ଜାଣୁଛି ଛୋଟ ପିଲାଟା ଜନ୍ମ ହେଉଛି ହଁ ସେ କହିପାରିବ ଏ ପିଲାଟା ଏଇଭଳି ଭାବରେ ଜନ୍ମ ହେଇଥିଲା ବା ଏଇ ଜନ୍ମ ଆମକୁ ସମୟରେ ତାର ଜନ୍ମ ହେଇଥିଲା ସେ କିନ୍ତୁ ଜାଣିପାରିବ କିନ୍ତୁ ଛୋଟ ପିଲା କ'ଣ ଜାଣିପାରିବ ତାର ପିତା କେବେ ଜନ୍ମ ହେଇଥିଲେ କ'ଣ ହେଇଥିଲେ ସେ କ'ଣ କହିପାରିବ ତେଣୁ ସେଇଭଳି ଭାବେ ଭଗବାନ ସମସ୍ତେ ଜାଣନ୍ତି କିନ୍ତୁ ତାଙ୍କୁ କେହି ଜାଣିପାରିବେ ନାହିଁ ତେଣୁ ତାଙ୍କୁ ଜାଣିବା ପାଇଁ ଭଗବାନ ଜ୍ଞାନ ପ୍ରଦାନ କରୁଛନ୍ତି ଭଗବତ ଗୀତାରେ 700 ଶ୍ଳୋକରେ ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନକୁ ସଂକ୍ଷେପରେ ସେ ବର୍ଣ୍ଣନା କରିଛନ୍ତି 700 ଶ୍ଳୋକରେ ସମସ୍ତ ବୈଦିକ ଶାସ୍ତ୍ରର ଜ୍ଞାନ ଏଥିରେ ରହିଛି ତେଣୁ ପ୍ରଥମେ ସେ ଭଗବାନ କହିଲେ ସପ୍ତମ ଅଧ୍ୟାୟ ପ୍ରଥମରେ ଜ୍ଞାନ ତେହମ ସବୁ ଜ୍ଞାନ ବିଦମ୍ବକ୍ଷାମ ଶିଷିତ ପୂର୍ଣ୍ଣ ଭାବରେ ତୁମକୁ କହିଲି ଯଦି ଜ୍ଞାନତ ଜ୍ଞାନତବ ମୋର ଶିଷ୍ୟ ଦେ ଯାହାକୁ ଜାଣିଲେ ଯେଉଁ ଜ୍ଞାନ ଜାଣିବା ଆଉ କିଛି ଜାଣିବାକୁ ବାକି ରହିବନି ଯେଉଁମାନେ ଭଗବାନଙ୍କୁ ଜାଣନ୍ତି ସେମାନେ ସବୁକିଛି ଜାଣନ୍ତି ଯସ୍ମିନ୍ ବିଜ୍ଞାତମ ସର୍ବମ ଏବଂ ବିଜ୍ଞାତମ ଭଗବତି ଯାହାକୁ ଜାଣିଲେ ସବୁକିଛି ସେ ଜଣେ ଜାଣିପାରେ ସେ ହେଉଛନ୍ତି ଭଗବତ ସମ୍ବନ୍ଧ ଜ୍ଞାନ ତେଣୁ ସେ ଯେଉଁ ଜ୍ଞାନ ଭଗବତ ଗୀତାରେ ଭଗବାନ ଦେଉଛନ୍ତି ଏ ଜ୍ଞାନକୁ କେମିତି ଆମେ ଜାଣିବା ସେଟା ପ୍ରଥମେ ସେ ଭଗବାନ କହୁଛନ୍ତି ମୟା ସତ୍ୟ ମନା ପାର୍ଥ ଯୋଗମ ଜଞ୍ଜନ ମଦାସ ଅସଂଶୟ ସମବ୍ରହ୍ମା ଯଥା ଜ୍ଞାନ ଆଶିଷ ଶୁଣ ମୟା ସତ ଏଇଟା ହେଉଛି ବିଶେଷ ଗୁରୁତ୍ୱପୂର୍ଣ୍ଣ ଆସକ୍ତି ଆମର କେଉଁଥିପାଇଁ ରହିଛି ଭୌତିକ ଆସକ୍ତି ବହୁତ ରହିଛି ତେଣୁ ଯେଉଁମାନେ ଏଇ ଶ୍ଲୋକ ଏଇଠି କହିଥିଲି ମୟା ସତ୍ୟ ନା ପାଠ ଏ ଶ୍ଲୋକରେ ଆମର ବିଶ୍ୱନାଥ ଚତୁର୍ଥ ଭାଷରେ କହିଛନ୍ତି ମାନେ ଯେତେବେଳେ ଆମେ ଏଇ ଭକ୍ତି ମାର୍ଗରେ ଅଗ୍ରସର ହେଉଛେ ବିଭିନ୍ନ ସ୍ତର ସବୁ ରହିଛି ଭକ୍ତିର ସଙ୍ଗରେ ଯୋଗ ହେଉଛନ୍ତି ସେଟା କହୁଛନ୍ତି ଯେ ଆପଣମାନେ ଯେମିତି ଆସିଛନ୍ତି ଗୋଟେ ସାଧୁ ସ୍ୱୟଂ କରୁଛନ୍ତି ଏଇଟା କେମିତି ହେଲା ଆପଣଙ୍କର କିଛି ଶ୍ରଦ୍ଧା ରହିଛି ଯେଉଁଥିପାଇଁ କି ଆସୁଛନ୍ତି ଏଠି ସାଧୁ ସ୍ୱୟଂ କରୁଛନ୍ତି ତେଣୁ ଆଦୌ ଶ୍ରଦ୍ଧା ପ୍ରଥମେ ସମସ୍ତଙ୍କର କିଛି କିଛି ଶ୍ରଦ୍ଧା ରହିଛି ତ ସାଧୁ ସଙ୍ଗ ସେ ଶ୍ରଦ୍ଧା ଥିବାରୁ ଜଣେ ଏଠିକି ଆସୁଛନ୍ତି ସାଧୁ ସ୍ୱୟଂ କରୁଛନ୍ତି ସାଧୁ ସ୍ୱୟଂ କଲେ କ'ଣ ହବ ନା ଭଜନ ପ୍ରିୟା ହରେ କୃଷ୍ଣ ହରେ କୃଷ୍ଣ 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 ହରେ 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 ରାମ ହରେ ରାମ 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 ସାଧୁ ସ୍ୱୟଂ କଲେ ଭଗବାନଙ୍କର ଭଜନ କରେ ତେଣୁ ଯେଉଁମାନେ ସାଧୁ ସ୍ୱୟଂ କରୁଛନ୍ତି ଭଜନ କରୁନାହାନ୍ତି ତାକୁ ବୁଝିବାକୁ ପଡ଼ିବ ଯେ ସେମାନେ ପ୍ରକୃତରେ ସାଧୁ ସ୍ୱୟଂ କରୁନାହାନ୍ତି ସାଧୁ ସଙ୍ଗ କରିବା ଅର୍ଥ ସେ ଭଗବାନଙ୍କର ଭଜନରେ ରହିବ ଭଗବାନ କରିବା ଭଗବାନ ଭଜନ କଲେ କ'ଣ ହବ ନା ଅନର୍ଥ ନିବୃତ୍ତି ଅନର୍ଥ କ'ଣ ନା ଏଇ ଯେଉଁ ଭୌତିକ ଜଗତରେ ଆମେ ରହିଛେ ଏ ଭୌତିକ ଜଗତରେ ମୁଖ୍ୟତଃ 3 ଗୁଣର ପ୍ରଭାବ ରହିଛି ସତ୍ୱ ରଜ ଏବଂ ତମ ଏଇ 3 ଗୁଣର ପ୍ରଭାବ ସମସ୍ତଙ୍କ ଉପରେ ରହିଛି ତେଣୁ ଏଇ ଗୁଣ ଦ୍ୱାରା ବିଭିନ୍ନ ପ୍ରକାର ମଇଳା ବା ମଳ ବା ଅନର୍ଥ ସବୁ ଆସି ପହଞ୍ଚୁଛି, ଯେଉଁଥିପାଇଁ କି ଆମେ ଭଗବାନଙ୍କୁ ଜାଣିପାରୁ ନାହିଁ। କାରଣ ଭଗବାନ ହେଉଛନ୍ତି ତ୍ରିଗୁଣ ଉପରେ ତ୍ରିଗୁଣାତୀତ ବସ୍ତୁ ସିଏ ଭଗବାନ। ଯେମିତି ଆମେ ଗୋଟେ ନାଲି ଚଷମାଟେ ପିନ୍ଧୁଛେ ତାହେଲେ ସବୁକିଛି ଆମକୁ ନାଲି ଦିଶିବ, ସେଭଳି ଆମେ ଗୁଣ ରୂପକ ଦ୍ୱାରା ଏଇ ତ୍ରିଗୁଣ ଦ୍ୱାରା ଆମେ ମୋହିତ ହେଇକି ରହିଛେ, ତେଣୁ ଆମେ ତ୍ରିଗୁଣର ଉର୍ଦ୍ଧ୍ୱରେ ଯେ ଭଗବାନ ଅଛନ୍ତି ତାକୁ ଜାଣିପାରୁନେ, ତେଣୁ ଇଏ ହେଉଛି ଅନର୍ଥ। ତେଣୁ ଯେତେବେଳେ ଆମେ ଭଗବାନଙ୍କ ଭଜନ କରିବା ସେତେବେଳେ କ'ଣ ହବ ନା ଅନର୍ଥ ନିବୃତ୍ତି ହବ। ଅନର୍ଥ ନିବୃତ୍ତି ହେଲେ କ'ଣ ହବ ନା ଆଦୌ ଶ୍ରଦ୍ଧା ସାଧୁ ସଂଘ ତା ଭଜନ କ୍ରିୟା ଆଉ ଅନର୍ଥ ନିବୃତ୍ତି, ତାହେଲେ ତାପରେ ଭଗବାନଙ୍କ ପ୍ରତି ନିଷ୍ଠା ଆସିବ। ଯେମିତି ଆମର ଭୌତିକ ବିଭିନ୍ନ କାର୍ଯ୍ୟ ପ୍ରତି ନିଷ୍ଠା ରହୁଛି, ସେଭଳି ଭାବରେ ଭଗବାନଙ୍କ ପ୍ରତି ନିଷ୍ଠା ଆସିବ। ଏବଂ ନିଷ୍ଠା ପର ଷ୍ଟେଜ୍ ହେଉଛି କ'ଣ ନା ରୁଚି ଟେଷ୍ଟ। ଯେମିତି ଜଣେ ଜଣ୍ଡିସ ରୋଗୀ, ଜଣ୍ଡିସ ରୋଗୀକୁ ଯଦି ଆଖୁ ରସ ତାର ହେଉଛି ଔଷଧ, ଯଦି ଆଖୁ ରସ ତାକୁ ଦିଆଯିବ ସେଇଟା କେମିତି ଲାଗିବ ତାକୁ ପିତା ଲାଗିବ ମିଠା ଲାଗିବ, କିନ୍ତୁ ସେଇ ଆଖୁ ରସ ଯଦି ସିଏ ସବୁବେଳେ ପିଇ ଚାଲିବ ତାହେଲେ ଗୋଟେ ସମୟ ଆସିବ ଯେତେବେଳେ ତାକୁ ମିଠା ଲାଗିବ, ସେଇଟା ହେଉଛି ରୁଚି। ଭଗବାନ କଥାରେ ରୁଚି ଆସିବ। ଧର୍ମ ସୁନିଶ୍ଚିତା ପୁଂସାନ ବିଶ୍ୱକ୍ସେନ କଥା ଆସୁଛ ନ ପାଦରେ ଯଦି ରାତି ଶ୍ରମ ହେବ ହିଁ କେବଳ। ଯଦି ଆମେ ଭାବୁଛେ ଆମେ ବହୁତ ସାଧୁସଂ କଲେ ବହୁତ ଭଜନ କଲେ ଭଗବାନଙ୍କ ବହୁତ ଧର୍ମ ଆଚରଣ କଲେ, କିନ୍ତୁ ଭଗବାନ କଥା ପ୍ରତି ଆମର ରତି ବା ରୁଚି ଆସିଲାନି, ତାହେଲେ ଶ୍ରମ ଏଭଳି କେବଳ ବୁଝିବାକୁ ପଡ଼ିବ, ସେସବୁ ଶ୍ରମରେ ପରିଣତ ହେବ, ତାର କିଛି ମୂଲ୍ୟ ନାହିଁ। ତେଣୁ ନିଷ୍ଠାର ପର ଷ୍ଟେଜ୍ ହେଉଛି ରୁଚି। ଆମେ ସେଇଟା ଭଗବାନଙ୍କର ସେବାରେ ଭଗବାନଙ୍କୁ ଭଜନ କଲେ ଯେଉଁ ରୁଚି ବା ଆନନ୍ଦ ସେଟା ନିଜେ ଅନୁଭବ କରିପାରିବା, ନିଜେ ସେଟା ଏଇଟା ହେଉଛି ବିଜ୍ଞାନ ଅନୁଭବ କରିବା। ଏବଂ ତା ପର ଷ୍ଟେଜ୍ ହେଉଛି ଆସକ୍ତି। ଯେମିତି ଜଣେ ବିଭିନ୍ନ ପ୍ରକାର ନିଶା ସେବନ କରୁଛି, ଆସକ୍ତି ରହିଛି, ସିଗରେଟ ଖୋଳରେ ଲେଖା ହେଉଛି ସିଗରେଟ ସ୍ମୋକିଂ ଲିଡ୍ସ ଟୁ କ୍ୟାନ୍ସର, କିନ୍ତୁ ଯେଉଁମାନେ ସେ ସିଗରେଟ ସ୍ମୋକିଂ ସେ ନିଶା ଦ୍ରବ ପ୍ରତି ଆସକ୍ତି ରହିଛି ସେମାନେ ତାକୁ ତ୍ୟାଗ କରିପାରୁନାହାନ୍ତି। ଯେତେବେଳେ ପ୍ରଭୁପାଦ ମହାରାଜ ଆମେରିକା ଗଲେ 1966 ସେ ସମୟରେ ଆମେରିକାରେ ବିଶେଷ ଭାବରେ ହିପି ମୁଭମେଣ୍ଟ ସବୁ ଚାଲିଥିଲା। ହିପି ମୁଭମେଣ୍ଟ କହିଲେ ଲୋକମାନେ ତାଙ୍କ ଘରଦ୍ୱାର ଛାଡ଼ିକରି ଏସବୁ ବିଭିନ୍ନ ପ୍ରକାର ନିଶା ଦ୍ରବ ସେବନ କରିକିରି ଏଇ ରାସ୍ତାରେ ହିପି ମୁଭମେଣ୍ଟ କଲେ, ଏବଂ ସବୁ ପ୍ରକାର ନିଶା ଦ୍ରବ ଡ୍ରଗ୍ ଆଡିକ୍ସ ସବୁ ସେମାନେ ଥିଲେ, ନିଶା ଦ୍ରବ ସେବନ କରୁଥିଲେ। ତେଣୁ ଆମେରିକା ସରକାର ବହୁତ ଚେଷ୍ଟା କରିକିରି ବହୁତ ଡଲାର ଖର୍ଚ୍ଚ କରିକିରି ତାଙ୍କୁ ଏଇ ନିଶାମୁକ୍ତ କରିପାରୁନଥିଲେ, ଏଇ ଡ୍ରଗ୍ ଆଡିକ୍ଟକୁ ତାଙ୍କୁ ଭଲ କରିପାରୁନଥିଲେ। ବର୍ତ୍ତମାନ ଆମର 12 ବର୍ଷରେ ଓଡ଼ିଶାରେ ମଧ୍ୟ ବହୁତ ଡ୍ରଗ୍ ଆଡିକ୍ଟ ସବୁ ହେଇଗଲାଣି, ତାଙ୍କୁ ଭଲ କରିହେବନି। ତେଣୁ ଆମେରିକା ସରକାର ବହୁତ ଟଙ୍କା ଖର୍ଚ୍ଚ କରିକି ମଧ୍ୟ ତାଙ୍କୁ ଭଲ କରିପାରୁନଥିଲେ, କିନ୍ତୁ ଯେତେବେଳେ ପ୍ରଭୁପାଦ ମହାରାଜ ପହଞ୍ଚିଲେ ପ୍ରଭୁପାଦଙ୍କ ସଙ୍ଗ ଯେତେବେଳେ କଲେ ସେମାନେ ସବୁକିଛି ନିଶା ଦ୍ରବକୁ ଛାଡ଼ିଦେଲେ, ନିଶା ସେବନ ଛାଡ଼ିଦେଲେ। କାରଣ ଭଗବାନ ପ୍ରତି ଆସକ୍ତି ଆସିବ, ନିଷ୍ଠା ହେଉଛି ଆସକ୍ତି, ଭଗବାନ ପ୍ରତି ଆସକ୍ତି ଆସିବ। ତେଣୁ ଆ ପରିସ୍ଥିତି ହେଉଛି ଭାବ, ନିଷ୍ଠା ରୁଚି ତା ଆସକ୍ତି ତା ଭାବ। ଭାବ ଷ୍ଟେଜ୍ କ'ଣ ନା ଯେମିତି ଆମେ କଥାବାର୍ତ୍ତା ହେଉଛେ ସେଭଳି ଭାବରେ ଭକ୍ତ ଏବଂ ଭଗବାନଙ୍କର ଭାବର ଆଦାନ ପ୍ରଦାନ କଥାବାର୍ତ୍ତା ହେଉଛି, ତେଣୁ ସେ ଷ୍ଟେଜ୍ ଆସିବ, ସେ ସ୍ତରକୁ ଜାଣି ଯାଇ ପହଞ୍ଚ। ତେଣୁ ଭଗବାନ ଏଠି କହୁଛନ୍ତି ଯେ ମୟାସକ୍ତ ମନାପାର୍ଥ, ଯେଉଁମାନଙ୍କର ସେହିଭଳି ଭାବରେ ଆସକ୍ତ ହେଇଗଲେଣି ଭଗବାନ ପ୍ରତି, ଭଗବାନ ପ୍ରତି ଯେଉଁ ଆସକ୍ତି ଆସିଲାଣି, ସେମାନେ ଯେତେବେଳେ ଏ ଭଗବତ ଗୀତାର ଜ୍ଞାନ ଶୁଣିବେ ବା ପାଠ କରିବେ ବା କହିବେ ସେମାନେ ଗୋଟେ ଅଲଗା ସ୍ୱାଦ ସେମାନେ ଅନୁଭବ କରିବେ, ଯାହାକୁ କୁହାଯାଉଛି ମାଧୁର୍ଯ୍ୟ। ଭଗବତ ଗୀତାରେ ଦୁଇ ପ୍ରକାର ଭାବ ଜଣେ ପ୍ରାପ୍ତ ହେଇପାରିବ, ଗୋଟେ ହେଉଛି ଐଶ୍ୱର୍ଯ୍ୟ ଭାବ ଆଉ ଗୋଟେ ମାଧୁର୍ଯ୍ୟ ଭାବ। ତେଣୁ ଯେଉଁମାନେ ବିଗିନର ଯେଉଁମାନେ ଆରମ୍ଭ କରୁଛନ୍ତି ସେମାନେ ଭଗବାନଙ୍କର ଐଶ୍ୱର୍ଯ୍ୟ ସବୁ ଜାଣିବେ, ଏଇଭଳି ଭାବରେ ଐଶ୍ୱର୍ଯ୍ୟ ରହିଛି ଭଗବତ ଗୀତା 10 ଅଧ୍ୟାୟରେ ଭଗବାନଙ୍କର ଐଶ୍ୱର୍ଯ୍ୟ ଦେଖେଇବେ, ବିଭୂତି କେତେ ପ୍ରକାର ଅନେକ ବିଭୂତି ଭଗବାନଙ୍କୁ ରହିଛି। କିନ୍ତୁ ଯେଉଁମାନେ ଆସକ୍ତ ସ୍ତରକୁ ଆସିଲେଣି, ଭଗବାନ ପ୍ରତି ଆସକ୍ତି ଯେଉଁମାନଙ୍କର ଆସିଗଲାଣି, ସେମାନେ ଯେତେବେଳେ ଭଗବାନଙ୍କର ଗୀତା ପାଠ କରିବେ ସେମାନେ ମାଧୁର୍ଯ୍ୟ ଅନୁଭବ କରିବେ। ଯେମିତି ଆମର ଚୈତନ୍ୟ ମହାପ୍ରଭୁ ଦାକ୍ଷିଣାତ୍ୟ ଯାଇଥିଲେ, ଚୈତନ୍ୟ ମହାପ୍ରଭୁ ଦାକ୍ଷିଣାତ୍ୟ ଯାଇଥିଲେ ସେତେବେଳେ ଶ୍ରୀରଙ୍ଗମ ମନ୍ଦିର, ଆପଣମାନେ କି ଯାଇ ଦେଖିଥିବେ ଶ୍ରୀରଙ୍ଗମ ମନ୍ଦିର, ଭଗବାନ ସାଇଡ଼ରେ ଶୋଇକି ରହିଛନ୍ତି ଭଗବାନ ବିଷ୍ଣୁ ଶୋଇକି ରହିଛନ୍ତି ଶ୍ରୀରଙ୍ଗ ମନ୍ଦିରରେ। ତେଣୁ ସେଇ ମନ୍ଦିର ଯେତେବେଳେ ମହାପ୍ରଭୁ ଯାଇ ପହଞ୍ଚିଲେ ସେଠି ଜଣେ ବ୍ରାହ୍ମଣ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟ ପାଠ କରନ୍ତି ଅଷ୍ଟାଦଶ କାରଣ ତାଙ୍କ ଗୁରୁଦେବ ତାଙ୍କୁ କହିଥିଲେ ତମେ ସବୁଦିନେ ଏଇ ଅଷ୍ଟାଦଶ ଗୋଟିଏ ଅଧ୍ୟାୟ ପାଠ କରିବ। ଯେଉଁମାନେ ଆମର ପୁରାଣ ବର୍ଣ୍ଣନା କରାଯାଇଛି ଏଇ ଯେଉଁ ଭଗବାନଙ୍କର ଯେଉଁମାନେ ସେବା କରୁଛନ୍ତି ବିଭିନ୍ନ ପ୍ରକାର ସେବା ଅପରାଧ ରହିଛି ଚଉଷଠି ସେବା ଅପରାଧ ରହିଛି। କିନ୍ତୁ ଯଦି ଜଣେ ଅନ୍ତତଃ ପକ୍ଷେ ଭଗବତ ଗୀତାର ଗୋଟିଏ ଅଧ୍ୟାୟ ପାଠ କରିବେ ତାହେଲେ ସେ ସେବା ଅପରାଧରୁ ସେମାନେ ମୁକ୍ତ ହେଇଯିବେ। ଯେହେତୁ ତାଙ୍କର ଗୁରୁଦେବ ଯେହେତୁ କହିଛନ୍ତି ତେଣୁ ସେ ବ୍ରାହ୍ମଣମାନଙ୍କୁ ସବୁଦିନେ ଭଗବତ ଗୀତାର ଅଷ୍ଟାଦଶ ଅଧ୍ୟାୟ ପାଠ କରନ୍ତି। କିନ୍ତୁ ସେ ଭଲ ଭାବରେ ଶୋକ ଆବୃତ୍ତି କରିପାରନ୍ତି ନାହିଁ, ତାଙ୍କର ଏତେ ଜ୍ଞାନ ନାହିଁ, ସାଂସ୍କୃତିକ ନଲେଜ୍ ନାହିଁ, ଏତେ ଠିକ୍ ଭାବରେ ଆବୃତ୍ତି କରିପାରନ୍ତି ନାହିଁ, ଭୁଲ ଭାବରେ ପାଠ କରନ୍ତି। ତେଣୁ ଅନ୍ୟମାନେ ସବୁ ଯେଉଁମାନେ ପଣ୍ଡିତ ବ୍ୟକ୍ତିମାନେ ଅଛନ୍ତି ସେମାନେ ସବୁ ଦେଖିକି ହସନ୍ତି ତାଙ୍କ ଉପରେ, ଏ ମୂର୍ଖ ଲୋକଟେ ସେ ଗୋଟେ ଭଗବତ ପାଠ କରୁଛି ଏଇଭଳିଆ ବି ହସନ୍ତି। ତେଣୁ ମହାପ୍ରଭୁ ଯେତେବେଳେ ପହଞ୍ଚିଲେ ଦେଖିଲେ ସେ ବ୍ୟକ୍ତି ଜଣକ ବ୍ରାହ୍ମଣ ଜଣକ ଏ ଭଗବତ ପାଠ କରୁଛନ୍ତି ଏବଂ ଅନ୍ୟମାନେ ସବୁ ତାଙ୍କୁ ହଠାତ୍ ଆଶା ପ୍ରୟାସ କରୁଛନ୍ତି। ଏ ମହାପ୍ରଭୁ ତାଙ୍କୁ ପଚାରେ କହିଲେ ତମେ ଏ ଯେଉଁ ଭଗବତ ଗୀତା କରୁଛ ଏଇଟା ତମେ କ'ଣ ପାଇଁ କରୁଛ, ଏମାନଙ୍କ ପାଇଁ ତମକୁ ଥଟା ପ୍ରୟାସ କରୁଛନ୍ତି ନା ଏମିତି? ଆଜ୍ଞା ଏଭଳି ଭାବରେ ଅବସ୍ଥା ହେଇଛି, ମୋର ଗୁରୁଦେବ ମୋତେ ଆଦେଶ ଦେଇଛନ୍ତି ପ୍ରତିଦିନ ତମେ ଭଗବତ ଗୀତାର ଏଇ ଅଷ୍ଟାଦଶ ଅଧ୍ୟାୟ ପାଠ କରିବ। କିନ୍ତୁ ଯେହେତୁ ମୋର ଏତେ ସଂସ୍କୃତ ଜ୍ଞାନ ନାହିଁ, ମୁଁ ଠିକ୍ ଭାବରେ ପଢ଼ିପାରୁନାହିଁ, ତେଣୁ ଅନ୍ୟମାନେ ସବୁ ଏମାନେ ସବୁ ବିଦ୍ୱାନ ବ୍ୟକ୍ତି ସବୁ ଅଛନ୍ତି ସେମାନେ ମୋତେ ଥଟା ପ୍ରୟାସ କରୁଛନ୍ତି। ମହାପ୍ରଭୁ ଠିକ୍ ଅଛି, ତାହେଲେ ତମେ ଗୁରୁଦେବଙ୍କ ଆଜ୍ଞାରେ ପାଠ କରୁଛ ଠିକ୍ ଅଛି, କିନ୍ତୁ ମୁଁ ଦେଖୁଛି ତମେ ଯେ ପାଠ କରୁଛ ତମେ ଗୋଟେ ଅପୂର୍ବ ଶିହରାମ ତମ ସେ ଦେହରେ ଆସ, ତମ ଚକ୍ରୁ ଲୋକ ବା ନିର୍ଗତ ହେଉଛି, ତମର ତମର ସବୁ କାଟି ପଡ଼ୁଛି, ଏଭଳି ସବୁ ତମର ଭାବ ମୁଁ ପରିଲକ୍ଷିତ କରୁଛି ମାନେ ଆମେ ଦେଖୁଛି। ତେଣୁ ଏଇସବୁ କାମ କେମିତି ହେଉଛି ନା ଆଜ୍ଞା ସେଠି ଜାଣିନାହାନ୍ତି ଭଲ ଭାବରେ କହିଲେ ଆଜ୍ଞା ଏ ବ୍ରାହ୍ମଣ ଏ ମୁଁ ଯେତେବେଳେ ଭଗବତ ଗୀତାର ଏଇ ଅଷ୍ଟ ଶ୍ରଦ୍ଧାରେ ପଢ଼ୁଛି ମୋର ଚକ୍ଷୁ ସମ୍ମୁଖରେ ଗୋଟେ ଚିତ୍ର ଆସି ପହଞ୍ଚାଉଛି। କ'ଣ ଚିତ୍ର ନା ଭଗବାନ ଯିଏକି ଶରୀରଶର୍ଯ୍ୟପୂର୍ଣ୍ଣ ସିଏ ତାଙ୍କର ଭକ୍ତ ପାଇଁ ସାରଥି ହେଇକି ଘୋଡ଼ା ଚଲାଉଛନ୍ତି, ରଥକୁଟା ଟାଣୁଛନ୍ତି, ରଥ ଟାଣୁଛନ୍ତି। ତେଣୁ ଏଇ ଚିତ୍ରଟି ଯଦି ମୋ ଆଖିକୁ ଚାଲି ଆସୁଛି ସେତେବେଳେ ମୋର ଚକ୍ଷୁରୁ ବ୍ରତକୁ ଆସ ଭଗବାନ ସେ ଶରୀରଶର୍ଯ୍ୟପୂର୍ଣ୍ଣ ହେଇକିରି ତାଙ୍କ ଭକ୍ତ ପାଇଁ ଏଭଳି ସେବା କରୁଛନ୍ତି, ତାଙ୍କ ଭକ୍ତର ସେବା ସେବା କରୁଛନ୍ତି ସେ। ଏଇ ଚିତ୍ରଟି ଯେତେବେଳେ ଚାଲି ଆସୁଛି ତେଣୁ ସେତେବେଳେ ମୋତେ ବହୁତ କାନ୍ଦ ଲାଗୁଛି ଏବଂ ମୋ ଶରୀର ସବୁ ଲୋମ ଠାକୁର ଉଠୁଛି। ତେଣୁ ମହାପ୍ରଭୁକୁ ଆଲିଙ୍ଗନ କରିଦେଲେ କହିଲେ ତମେ ପ୍ରକୃତରେ ଏଇ ଭଗବତ ଗୀତା ପଢ଼ିବା ପାଇଁ ଯୋଗ୍ୟ ବ୍ୟକ୍ତି, ସେ ଐଶ୍ୱର୍ଯ୍ୟ ଅନୁଭବ କରୁଛନ୍ତି, ଭଗବାନଙ୍କ ପ୍ରତି ଆସକ୍ତି ଆସିଛି। ତେଣୁ ଭଗବାନ ଏଠି କହୁଛନ୍ତି ଅର୍ଜୁନକୁ ମୟାସକ୍ତ ମନା ପାର୍ଥ, ଯେଉଁମାନେ ଏଇ ଆସକ୍ତି ସ୍ତରକୁ ଆସିକିରି ଏଇ ଭଗବତ ଗୀତା ପାଠ କରିବେ ସେମାନେ ଭଗବାନଙ୍କ ମାଧୁର୍ଯ୍ୟ ଅନୁଭବ କରିପାରିବେ। ତେଣୁ ଭଗବାନଙ୍କ ପ୍ରତି ଆସକ୍ତି ଆସିଲେ ବା ଯେଉଁମାନେ ଭଗବାନଙ୍କର ପ୍ରତି ଆସକ୍ତ ତାଙ୍କ ପ୍ରତି ଯଦି ଆମେ ଆସକ୍ତି ରଖିବା, ସାଧୁମାନଙ୍କ ସହିତ ସଙ୍ଗ କରିବା, ତାହେଲେ ଏଇ ଭଗବତ ଗୀତାର ଜ୍ଞାନ ଜଣେ ବୁଝିପାରିବେ, ମନକୁ ମନ ସେଇଟା ଜଣେ ପ୍ରାପ୍ତ ହେଇପାରିବେନି, କାରଣ ଇଏ ହେଉଛି ଭୌତିକ ବୃଦ୍ଧ ଜ୍ଞାନ ପ୍ରଦାନ କରାଯାଉଛି। ତେଣୁ ଆମେ ଯେଉଁ ତଥାକଥିତ ବୈଜ୍ଞାନିକମାନେ ବା ତଥାକଥିତ ଦାର୍ଶନିକ ବା ତଥାକଥିତ ଜ୍ଞାନୀ ବ୍ୟକ୍ତିମାନେ ଯେଉଁଭଳି କଥା କହିବେ ଯେଉଁ ଜ୍ଞାନ ଦେବେ ସେ ଜ୍ଞାନ ଦ୍ୱାରା ଆମେ ଯଦି ଏଇଟା ବୁଝିବା ତାହେଲେ ବୁଝିପାରିବାନି, ଭଗବତ ଗୀତା ବୁଝିପାରିବାନି, କାରଣ ଇଏ ହେଉଛି ଆତ୍ମା ସମ୍ବନ୍ଧୀୟ ଜ୍ଞାନ। ଆତ୍ମା ସମ୍ବନ୍ଧୀୟ ଜ୍ଞାନ ହେଉଛି ବହୁତ ଉନ୍ନତ ସ୍ତରର ଜ୍ଞାନ, ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି ଇନ୍ଦ୍ରିୟାଣି ପରାନ୍ୟାହୋ ଇନ୍ଦ୍ରିୟେଭ୍ୟ ପରମ ମନଃ ମନସ୍ତୁ ପରାବୁଦ୍ଧି ଯୋ ବୁଦ୍ଧି ପରତସ୍ତୁ ସହ। ଏସବୁ ସୂକ୍ଷ୍ମତର ଜ୍ଞାନ ସବୁ ରହିଛି, ଇନ୍ଦ୍ରିୟମାନଙ୍କ ମଧ୍ୟରେ ମନ ରହିଛି, ଆମର ଦଶଟି ଇନ୍ଦ୍ରିୟ ରହିଛି, ପାଞ୍ଚଟି ଜ୍ଞାନେନ୍ଦ୍ରିୟ ପାଞ୍ଚଟି କର୍ମେନ୍ଦ୍ରିୟ, ଆର ଉର୍ଦ୍ଧ୍ୱରେ ରହିଛି ମନ, ମନର ଉର୍ଦ୍ଧ୍ୱରେ ରହିଛି ବୁଦ୍ଧି, ବୁଦ୍ଧିର ଉର୍ଦ୍ଧ୍ୱରେ ରହିଛି ଅହଂକାର, ଅହଂକାରର ଉର୍ଦ୍ଧ୍ୱରେ ହେଉଛି ଆତ୍ମା। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଯେତେବେଳେ ଭଗବତ ଗୀତାରେ ଭଗବାନ ଦେଉଛନ୍ତି ତାହେଲେ ଲୋକମାନେ ବୁଝିପାରୁନାହାନ୍ତି, ସେଥିପାଇଁ ବହୁତ ପ୍ରକାର ଭାଷ୍ୟ ରହିଛି। ତେଣୁ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ବୁଝିବା ପାଇଁ କ'ଣ ଆବଶ୍ୟକତା ରହିଛି ନା ଜଣେ ଯେଉଁ ସିଏ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ତାଙ୍କର ଶରଣରେ ଗଲେ ଆମେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇପାରିବା। ତେଣୁ ପ୍ରଭୁପାଦ ମହାରାଜ ଏ ଯେଉଁ ଟ୍ରାନ୍ସଲେସନ୍ ଦେଲେ ଭଗବତ ଗୀତାର ଭାଷ୍ୟ ଦେଲେ ସେ ଲେଖିଲେ ଭଗବତ ଗୀତା ଆଜ୍ ଇଟ୍ ଇଜ୍, ଭଗବାନ ଯେଉଁଭଳି ଭାବରେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଦେଉଛନ୍ତି ସେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ଏଥିରେ ପ୍ରଦାନ କରାଯାଉଛି। ଆମର ମନକଟା କଥା କୁହାଯାଉନି ଏଥିରେ, ଭଗବାନ ଯାହା କହିଛନ୍ତି ସେ ଠିକ ଭାବରେ ସେଇଟା କୁହାଯାଉଛି। ତେଣୁ ଠିକ ଭାବରେ କେମିତି ଆମେ ଭଗବାନଙ୍କ ବିଷୟରେ ଜାଣିବା ନା, ଯଦି ଆମେ ଭଗବାନଙ୍କ ପ୍ରତି ଆସକ୍ତି ହେବା ବା ଯେଉଁମାନେ ଭଗବାନ ପ୍ରତି ଆସକ୍ତ ତାଙ୍କ ପ୍ରତି ଯଦି ଆସକ୍ତି ରଖିବା ତାହେଲେ ଆମେ ଏଇ ଭଗବଦ୍ଗୀତାର ଜ୍ଞାନ ଠିକ ଭାବେ ବୁଝିପାରିବା। ତେଣୁ ଭଗବାନ କହୁଛନ୍ତି ଭଗବଦ୍ଗୀତାର ଏଇ ସପ୍ତମ ଅଧ୍ୟାୟ ପ୍ରଥମ ଶ୍ଳୋକରେ ମୟା ସପ୍ତମନା ପାର୍ଥ ଯୋଗମ ଯୁଞ୍ଜନ ମଦାଶ୍ରୟ ଆସଂଶୟ ସମବ୍ରହ୍ମା ଯଥା ଜ୍ଞାନ ଶୋଷିତ ଶୁଣ। ଏଇ ଯେଉଁ ଜ୍ଞାନ ଭଗବାନ ଦେଉଛନ୍ତି ଏଥିରେ ଜାଣିଲା ପରେ ଆଉ ଭଗବାନଙ୍କ ପ୍ରତି କିଛି ସଂଶୟ ରହିବନି ବା ସନ୍ଦେହ ରହିବନି, ପୂର୍ଣ୍ଣ ଭାବରେ ଆମେ ଭଗବାନଙ୍କୁ ଜାଣିପାରିବୁ। ତେଣୁ ଏଇ ଯେଉଁ ଜ୍ଞାନ ଦେଉଛନ୍ତି ସପ୍ତମ ଅଧ୍ୟାୟ ଏଇ ଜ୍ଞାନ ପ୍ରକୃତରେ ବହୁତ ଖୁବ୍ କ୍ୱଚିତ ଜ୍ଞାନ। ମନୁଷ୍ୟାନାମ ସହସ୍ରେଶୁ କଶ୍ଚିତ ଯତ ସିଦ୍ଧ ହେଇ ଯତଦାମ ସିଦ୍ଧାନା କଶ୍ଚିନ୍ ଖୁବ୍ କ୍ୱଚିତ ଲୋକ ଲକ୍ଷ ଲକ୍ଷ ଲୋକ ଭିତରେ ଗୋଟିଏ କ୍ୱଚିତ ଲୋକ ଭଗବାନଙ୍କୁ ତତ୍ତ୍ୱରେ ଜାଣନ୍ତି, ତତ୍ତ୍ୱରେ ସମସ୍ତେ ଜାଣିପାରିବେ। କିନ୍ତୁ ଯେଉଁମାନେ ତତ୍ତ୍ୱରେ ଜାଣିବେ ସେମାନେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ବୁଝିପାରିବେ। ତେଣୁ ଭଗବାନ ଏହି ତତ୍ତ୍ୱଜ୍ଞାନକୁ ପ୍ରଦାନ କରୁଛନ୍ତି। କ'ଣ ସେ ଜ୍ଞାନ ପ୍ରଦାନ କରୁଛନ୍ତି ନା, ଏଇ ଯାହା ସବୁ ଆମେ ଦେଖୁଛେ ଭୂମି ଆପ ନଳବାୟୁ ଖଂ ମନ ବୁଦ୍ଧି ଗଛ ଅହଙ୍କାର ଏମେ ଭିନ୍ନା ପ୍ରକୃତିର ସଦା ଅପରେ ଇମିତ ସ୍ତନ୍ୟାଂ ପ୍ରକୃତି ବିଧିମେ ପରାମ ଜୀବ ଭୂତା ମହାବାହୁ ଜୟଦମ ଧାର୍ଯ୍ୟ ଜଗତ। ଏ ଚାରି ଏବଂ ପାଞ୍ଚ ଏଇ ଦୁଇ ଶ୍ଳୋକରେ ଭଗବାନ କହୁଛନ୍ତି ଭଗବାନଙ୍କର ଅନେକ ଶକ୍ତି ରହିଛି, କିନ୍ତୁ ତାକୁ ମୁଖ୍ୟତଃ ତିନି ଭାଗରେ ବିଭକ୍ତ କରାଯାଉଛି। ଗୋଟେ ହେଉଛି ଚିତ୍ ଶକ୍ତି, ଗୋଟେ ହେଉଛି ତଟସ୍ଥା ଶକ୍ତି, ଗୋଟେ ହେଉଛି ନିମ୍ନତର ଶକ୍ତି। ଉଚ୍ଚତର ଶକ୍ତି ଅନ୍ତରଙ୍ଗା ଶକ୍ତି, ତଟସ୍ଥା ଶକ୍ତି ଏବଂ ବହିରଙ୍ଗା ଶକ୍ତି ବିଭିନ୍ନ ନାମରେ ନାମିତ ହେଇଛି ସେସବୁ। ତେଣୁ ଭଗବାନ କହୁଛନ୍ତି ଏଇ ଯେଉଁ ଭୌତିକତାରେ ଆମେ ଯାହା ସବୁ ଦେଖୁଛେ ଭୂମି ଆମେ ଯେଉଁ ବସେ ଭୂମି ଜଳ ଅଗ୍ନି ବାୟୁ ଆକାଶ ଏ ଭୌତିକ ଜଗତରେ ଏଇ ପାଞ୍ଚଟି ପଞ୍ଚ ମହାଭୂତ ରହିଛି। ତେଣୁ ଏଇ ଯେଉଁ ପଞ୍ଚ ମହାଭୂତ ଆଠ ଆହୁରି ସୂକ୍ଷ୍ମ ହେଉଛି ମନ ବୁଦ୍ଧି ଏବଂ ଅହଙ୍କାର। ତେଣୁ ଏଇସବୁ ଯେଉଁ ଆଠଟି ତତ୍ତ୍ୱ ରହିଲା ଏ ଆଠଟି ତତ୍ତ୍ୱ ଭଗବାନ କହୁଛନ୍ତି ଭିନ୍ନା ପ୍ରକୃତି ରାସ୍ତା ଭଗବାନଙ୍କର ଏସବୁ ନିମ୍ନତ ପ୍ରକୃତି। ଏଇ ଯାହା ସବୁ ଆମେ ଦେଖୁଛେ ଏସବୁ ହେଉଛି ଭଗବାନଙ୍କର ନିମ୍ନତର ଶକ୍ତି ବା ଅପରାଶ ଅପରାଶକ୍ତି ବା ବହିରଙ୍ଗା ଶକ୍ତି ଏସବୁ ହେଉଛି ଭଗବାନଙ୍କର ଶକ୍ତି। ଏବଂ ଆଉ ଗୋଟେ ଉନ୍ନତ ଶକ୍ତି ରହିଛି ଅପରେୟ ମିତନ୍ୟା ପ୍ରକୃତି ବିଭିନ୍ନ ପରାଶକ୍ତି ବା ଉନ୍ନତ ଶକ୍ତି ଭଗବାନଙ୍କ ମଧ୍ୟ ରହିଛି ଯାହାକି ଜୀବ ଭୂତା ମା ବାହୁ ଜୟଗ ଜୀବ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି। ଆମେ ମାନବମାନେ 4 ଲକ୍ଷ ପ୍ରକାର ମାନବ ରହିଛନ୍ତି ଆଉ 80 ଲକ୍ଷ ପ୍ରକାର ନିମ୍ନତର ପ୍ରାଣୀ ସବୁ ରହିଛନ୍ତି। ଜଳ ଜୀବ 9 ଲକ୍ଷ ପ୍ରକାର, ସ୍ଥାବର ବା ଗଛ ଲତାଇ 20 ଲକ୍ଷ ପ୍ରକାର, କୃମି ଛୋଟ ଛୋଟ କୃମି ସବୁ 11 ଲକ୍ଷ ପ୍ରକାର, ତାପରେ ପକ୍ଷୀମାନେ 10 ଲକ୍ଷ ପ୍ରକାର ଅଛନ୍ତି ଏବଂ ପଶୁମାନେ 30 ଲକ୍ଷ ପ୍ରକାର ପଶୁ ଅଛନ୍ତି। ଯେମିତି ସମୁଦାୟ ମିଶିଲେ 80 ଲକ୍ଷ ଜୀବ ଯେଉଁ ରହିଛନ୍ତି ଏବଂ ମାନବ ହେଉଛନ୍ତି 4 ଲକ୍ଷ, ଏମିତି ହେଇକି 84 ଲକ୍ଷ ପ୍ରକାର ଯେଉଁ ଜୀବ ଅଛନ୍ତି ଏମାନେ ହେଉଛନ୍ତି ଭଗବାନଙ୍କର ଉନ୍ନତ ଶକ୍ତି ପରା ପ୍ରକୃତି ବୋଲି କହିବେ, ପରା ପ୍ରକୃତି କହିଲେ ଉନ୍ନତ ଶକ୍ତି। କାରଣ ଜୀବ ଥିବାରୁ ଏ ଭୌତିକ ଆମେ ଏଠି ଦେଖୁଛେ, ଏଠି ଯେତେବେଳେ ଆପଣମାନେ ଆସିଥିଲେ ପ୍ରଥମେ ଦେଖିଥିଲେ ଏଠି ସବୁ ଚାରିଆଡ଼େ ପଡ଼ିଆ ଥିଲା, କିଛି ନଥିଲା, ଏ ମନ୍ଦିର ଛୋଟ ମନ୍ଦିର ଦେଖିଲେ ରାମଜୀଙ୍କର ମନ୍ଦିର, କିନ୍ତୁ ଆମର ବୁଦ୍ଧ ଯେତେବେଳେ ସ୍ଥାନକୁ ନେଲେ ସେତେବେଳେ ଏସବୁ ଡେଭଲପ୍ କଲା, ବିଭିନ୍ନ ପ୍ରକାର ସବୁ ଗଛଲତା ଏତେବେଳେ ଜୀବ ଥିବାରୁ ଏଠି ସବୁ ବିଭିନ୍ନ ପ୍ରକାର ପରିବର୍ତ୍ତନ କରାଯାଇପାରୁଛି, ମନୋମନ ପରିବର୍ତ୍ତନ ହୋଇପାରିବ। ତେଣୁ ଏ ଶ୍ଳୋକରେ ଭଗବାନ କହୁଛନ୍ତି ଯେ ଏତ ଯୋନି ଭୂତାଣି, ଯାହା ସବୁ ଦେଖୁଛେ ଉନ୍ନତ ଶକ୍ତି ବା ନିଚତର ଶକ୍ତି ଏ ସବୁକିଛିର ମୂଳ ହେଉଛନ୍ତି ଅହଂ କୃଷ୍ଣସ୍ୟ ଜଗତ, ମୁଁ ହେଉଛି ସବୁକିଛିର ମୂଳ। ଆମେ କହିବା ଏସବୁ ଜିନିଷ କେଉଁଠୁ ଆସିଲା, ବୈଜ୍ଞାନିକମାନେ ତାଙ୍କର ରିସର୍ଚ୍ଚ ଚଲେଇଛନ୍ତି ବହୁତ ଜାଗା କେଉଁଠୁ ଆସୁଛି, କେମିତି ସୃଷ୍ଟି ହେଇଛି, କ'ଣ ଏକ୍ସପ୍ଲୋଜନ୍ ତିଆରି ସୃଷ୍ଟି ହେଇଛି ବୋଲି କହୁଛନ୍ତି ନାଇଁ, ଗୋଟେ ପରମାଣୁ ବୋମା ବା ଏକ୍ସପ୍ଲୋଜନ୍ ଗୋଟେ ଏଇଭଳି ଭାବରେ ଗୋଟେ ବିସ୍ଫୋରଣ ହେଲା ଯେଉଁଥିରେ କି ଏ ସମଗ୍ର ସୃଷ୍ଟି ତିଆରି ହେବ, ଏଭଳିଆ ବିଭିନ୍ନ ଥିଓରି ସବୁ ଦେଉଛନ୍ତି ବୈଜ୍ଞାନିକ। ତାହେଲେ କେମିତି ବିସ୍ଫୋରଣ ହେଲା, ସେମାନେ ବୈଜ୍ଞାନିକଙ୍କର ମନଙ୍କର କହିବାର ଉଦ୍ଦେଶ୍ୟ ହେଉଛି ମନୋମାନ ସବୁ ହେଇଯାଉଛି, ଅଟୋମେଟିକାଲି ହେଇଯାଉଛି, କିନ୍ତୁ ପ୍ରକୃତିରେ କୌଣସି ଜିନିଷ ମନୋମାନ ହେଉନି। ସବୁ ଜିନିଷର ମୂଳରେ ଗୋଟେ କାରଣ ରହିଛି, ତେଣୁ ଭଗବାନ କହୁଛନ୍ତି ଏଇସବୁ ଯାହା ସବୁ ମୃତ୍ୟୁ ଜାଗ୍ରତ ଯାହା ସବୁ ଦେଖୁଛ ଏସବୁର ମୂଳ ହେଉଛି ଅହଂ ଅହଂ କୃଷ୍ଣ ସେ ଜାଗ୍ରତ ପ୍ରଭବ ପ୍ରଳୟ ତଥା ଏଇ ଯେଉଁ ସୃଷ୍ଟି ହେଉଛି ମୋ ଦ୍ୱାରା ସୃଷ୍ଟି ହେଉଛି, ପୁଣି ଯେତେବେଳେ ଧ୍ୱଂସ ହେଇଯିବ ସେଟା ବି ମୁଁ ସେ ଧ୍ୱଂସ କରିବି। ଭୌତିକ ଜଗତ କହିଲେ ଏଇ ଛଅଟି ପରିବର୍ତ୍ତନ ରହିଛି, ସବୁ ଜିନିଷ ସୃଷ୍ଟି ହେବ, କିଛି କାଳ ବୃଦ୍ଧି ଲାଭ କରିବ, କିଛି କାଳ ସ୍ଥାୟୀ ରହିବ, କିଛି ବଂଶ ବିସ୍ତାର କରିବ, କିଛି କ୍ଷୟ ହେବ ଏବଂ ଆତ୍ମାରେ ସବୁ ଧ୍ୱଂସ ହେବ। ଇଏ ହେଉଛି ବିକାର, ଛଅଟି ବିକାର ରହିଛି। ଆମର କୁହାଯାଇଛି ଇଂରାଜୀରେ ଗୋଟେ ପ୍ରବାଦ ରହିଛି, ଏନିଥିଙ୍ଗ ଚେଞ୍ଜେସ୍ ଇନ୍ ମ୍ୟାଟେରିଆଲ, ଭୌତିକ ପ୍ରକୃତି ଅର୍ଥ ସେଥିରେ ପରିବର୍ତ୍ତନ ରହିଛି ବା ବିକାର ରହିଛି। କିନ୍ତୁ ଆଉ ଗୋଟେ ପ୍ରକୃତି ରହିଛି ଭଗବତର ସମାଧାନ ଭାବରେ, ସେ ପ୍ରକୃତିରେ ପରିବର୍ତ୍ତନ ନାହିଁ। ଅପରିହ୍ୟନ୍ତନ୍ୟା ପ୍ରକୃତି ଧୀମେ ପରା ଜୀବ ଭୂମିକା ମା ବାହ ଜୟଗନ୍ଧାର୍ଯ୍ୟ ଆଉ ଗୋଟେ ପ୍ରକୃତି ରହିଛି ଭଗବତର ଅଷ୍ଟମଧ୍ୟ କହୁଛନ୍ତି ଯେ ପରସ୍ତସ୍ମାତ ଭାବନ୍ୟ ବ୍ୟକ୍ତ ବ୍ୟକ୍ତା ସନାତନ ଯହସ ସର୍ବେଷୁ ଭୂତେଷୁ ନଶସ୍ୱ ନ ବିନଶ୍ୟ। ଏ ଭୌତିକ ଜଗତ ଧ୍ୱଂସ ହେଇଗଲେ ମଧ୍ୟ 1999 ମସିହାରେ କେତେ ଧ୍ୱଂସ ହେଇଗଲା ସବୁ, ତାପରେ ମଧ୍ୟ ବିଭିନ୍ନ ଜାଗାରେ ସବୁ ବିଭିନ୍ନ ପ୍ରକାର ଧ୍ୱଂସ ଲୀଳା ଚାଲିଛି, ଏବଂ କେତେ ଜଣ କହୁଛନ୍ତି 2012 ମସିହାରେ ଆମର ଏଇଟା ଧ୍ୱଂସ ହେଇଯାଇଛି। ପ୍ରକୃତି 2012 ଧ୍ୱଂସ ହେବନି, ଏଇଟା ଯେତେବେଳେ କଳିଯୁଗ ଶେଷ ହେବ ସେ ସମୟରେ କିଛି କିଛି ଆଂଶିକ ପ୍ରଳୟ ହେବ, ସବୁ ପ୍ରଳୟ ହେବନି। ଆଉ 4,37,000 ବର୍ଷ ଅଛି, କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ, ବର୍ତ୍ତମାନ 5,000 ବର୍ଷ ଯାଇଛି, ଆଉ 4,37,000 ବର୍ଷ ରହିଛି, ଯାହାର ଅନ୍ତିମରେ କିଛି ଆଂଶିକ ପ୍ରଳୟ ହେବ, ଯାହାଫଳରେ ଯାହାପରେ କି ସତ୍ୟଯୁଗ ଆସିବ, କଳିଯୁଗ ଶେଷରେ ପୁଣି ସତ୍ୟଯୁଗ ଆସିବ, ତାପରେ ପୁଣି କେତେ ଯୁଗ, ତାପରେ ତାପରେ ଯୁଗ, ତାପରେ କଳିଯୁଗ, ଏହିପରି ଭାବେ ଚାଲିବ, ଯୁଗର ପରିବର୍ତ୍ତନ ଚାଲିବ। ବର୍ତ୍ତମାନ ଯେଉଁ ଆମେ ମନୁଙ୍କ ସମୟରେ ରହିଛେ ସେ ହେଉଛି ସପ୍ତମ ମନୁ, ବୈବସ୍ୱତ ମନୁ, ଯିଏକି ସୂର୍ଯ୍ୟ ଦେବତାଙ୍କର ପୁଅ, ଭଗବତ ଚତୁର୍ଦ୍ଦାର ଗ୍ରହଣ କରିଛନ୍ତି ଯେ ଇମମ ବିବସେତ ଯୋଗମାନ ପ୍ରତ୍ୟବାନ ଅଭ୍ୟାମ ବ୍ୟବସାନ ମନରେପ୍ରାହ ମନୋରେପ୍ରା କରିପାରି। ଏଇ ଭଗବତୀତାର ଜ୍ଞାନ ପ୍ରତ୍ୟେକ ଭଗବାନ ସୂର୍ଯ୍ୟ ଦେବତା ବ୍ୟବସାନକୁ ଦେଇଥିଲେ, ବ୍ୟବସାନ ତାଙ୍କର ପୁତ୍ର ବୈବସ୍ୱତ ମନୁ ଦେଇଥିଲେ, ବର୍ତ୍ତମାନ ବୈବସ୍ୱତ ମନୁଙ୍କର ସମୟ ଚାଲିଛି, କାରଣ ପ୍ରତି ମନୁଙ୍କର ସମୟ ହେଉଛି 81 ଦୀର୍ଘ ଯୁଗ, ବର୍ତ୍ତମାନ 28 କଳି ଚାଲିଛି, ତାପରେ ଆହୁରି 43 ଯୁଗ ରହିଛି, 43 ଯୁଗ ସରିଲେ ଏ ମନୁଙ୍କର ସମୟ ସରିବ, ସପ୍ତମ ମନୁଙ୍କର ସମୟ ସରିବ, ତାପରେ ଅଷ୍ଟମ ମନୁ ଆସିବ, ଅଷ୍ଟମ ମନୁ ଏବେ ବଳି ମହାରାଜ ଯେ ବର୍ତ୍ତମାନ ସୂତଳ ଲୋକରେ ଅଛନ୍ତି, ସେ ଅଷ୍ଟମ ମନୁ ହେଇକି ଆସିବ। ଅଷ୍ଟମ ମନୁ ସେ ହେବେନି, ସେ ଇନ୍ଦ୍ର ହେବେ, ଅଷ୍ଟମ ମନୁ ହେବେ ତାଙ୍କ ନାଁ ହେଉଛି ସାବନୀ, ସାବନୀ ମନୁ ହେବେ ଅଷ୍ଟମ ମନୁ, ଏବଂ ସେହି ସମୟରେ ଇନ୍ଦ୍ର ହେବେ ବଳି ମହାରାଜ ଇନ୍ଦ୍ର ହେବେ। ସବୁ ମନୁଙ୍କ ସମୟରେ 6 ପରିବର୍ତ୍ତନ ହେବ, ତେଣୁ ଏଇ ଯେଉଁ ସବୁ ଭୌତିକ ଜଗତ ସୃଷ୍ଟି ହେଲା କିଛି କାଳ ରହିବ ତାପରେ ଧ୍ୱଂସ ହେଇଯିବ, ବ୍ରହ୍ମାଙ୍କର ଗୋଟେ ଦିନରେ ଯେତେବେଳେ ଦିନର ଅନ୍ତ ହେଇଯିବ ରାତି ହେଇଯିବ ସେତେବେଳେ ଏଇ କିଛି ଲୋକ ପର୍ଯ୍ୟନ୍ତ ପ୍ରଳୟ ହେବ, ମହତ ଲୋକ ପର୍ଯ୍ୟନ୍ତ ପ୍ରଳୟ, ଭୂଲୋକ ଭୂଲୋକ ସ୍ୱର୍ଗଲୋକ ଏସବୁ ଧ୍ୱଂସ ହେଇଯିବ। ତାପରେ ପୁଣି ଯେତେବେଳେ ବ୍ରହ୍ମାଙ୍କର ଦିନ ଆରମ୍ଭ ହେବ ପୁଣି ସୃଷ୍ଟି ସେ କରିବେ, ଏମିତି ହେଇକିରି ସୃଷ୍ଟି ସ୍ଥିତି ଅନ୍ତିମରେ ପ୍ରଳୟ ରହିବ। ତେଣୁ ଏଇ ଯାହା ସବୁ ହେଉଛି ସୃଷ୍ଟି ହେଉଛି କିଛି କାଳ ରହୁଛି ତାପରେ ନଶ ହେଉଛି ଏସବୁ ଭଗବାନ କହିଛନ୍ତି ଅହଂ କୃଷ୍ଣ ସେ ଜଗତ ପ୍ରଭବ ପ୍ରଳୟ ସେବା, ଏ ସବୁକିଛି ମାନେ ସୃଷ୍ଟି ହେଉ ବା ପ୍ରଳୟ ହେଉ ନଶ ହେଉ ସବୁକିଛି ଭଗବାନଙ୍କ ଦ୍ୱାରା, ଆର ମୂଳ କାରଣ ଯଦି କୁହାଯିବ ଆର ମୂଳ କାରଣ କ'ଣ ନା କାରଣ କାରଣ ହେଉଛି ଭଗବାନ, ଭଗବାନ ଚାହୁଁଥିବାରୁ ଯେତେବେଳେ ମୟା ଦକ୍ଷିଣ ପ୍ରକୃତି ଶ୍ୱେତି ସଚରାଚରମ ହେତୁ ନାନେ ନା କୌନ୍ତେୟ ଜଗତ ବି ପରିବର୍ତ୍ତେ ଭଗବତର ନବଧ୍ୟାୟରେ ଭଗବାନ ସେ ଏଇ ଯେଉଁ ସୃଷ୍ଟି ସ୍ଥିତି ପ୍ରଳୟ ଯାହା ସବୁ ପରିବର୍ତ୍ତନ ହେଉଛି, ବର୍ତ୍ତମାନ ଖରାଦିନ ଆସିଛି ଆଉ କିଛି ଦିନ ପରେ ବର୍ଷା ଦିନ ଆସିବ, ବର୍ଷା ଋତୁ ଆସିବ, ତାପରେ ଶରତ ଋତୁ ଆସିବ, ତାପରେ ଶୀତ ଋତୁ ଆସିବ, ଏଭଳି ଭାବେ ଋତୁର ପରିବର୍ତ୍ତନ ହେଉଛି, ଠିକ୍ ସମୟରେ ସୂର୍ଯ୍ୟ ଉଦୟ ହେଉଛନ୍ତି ଠିକ୍ ସମୟରେ ସୂର୍ଯ୍ୟ ଅସ୍ତ ହେଉଛନ୍ତି, ଏଇ ଯେଉଁ ପ୍ରକୃତିରେ ଯାହା ସବୁ ପରିବର୍ତ୍ତନ ସବୁ ଘଟୁଛି, ଯାହା ସବୁ ଚାଲୁଛି, ପ୍ରକୃତିର କାର୍ଯ୍ୟ ସବୁ ଚାଲିଛି, କିଭଳି ଚାଲିଛି ମୟା ଅଧ୍ୟକ୍ଷଣ ପ୍ରକୃତି ଭଗବତ ନବମଧ୍ୟରେ ମୋର ଅଧିକତାରେ ଭଗବାନ ଚାହୁଁଛନ୍ତି ଏଇଭଳି ଭାବରେ ହଉ ବୋଲି ସେଇଭଳି ଭାବରେ କାର୍ଯ୍ୟ କରୁଛି। ପ୍ରକୃତି ଶୁଏତେ ସଚରାଚରଣ, ଯାହା ସବୁ ଚରାଚର ଜଗତରେ ଯାହା ସବୁ ହେଉଛି ସେସବୁ ଭଗବାନଙ୍କ ଆଦେଶରେ ହେଉଛି। ଗୋପାଳ କହନ୍ତି ଆମେ ଯେତେବେଳେ ଗୋଟେ ରଙ୍ଗ କରୁଛେ, ଗୋଟେ ଜିନିଷ ରଙ୍ଗ କରୁଛେ, ତା ପାଇଁ ସବୁ କେତେ ଜିନିଷ ଦରକାର ହେଉଛି, ରଙ୍ଗ ଦରକାର ହେଉଛି, ତୁଳି ଦରକାର ହେଉଛି, ସେ ହେଲେ ଆମେ ରଙ୍ଗ କରୁଛୁ। କିନ୍ତୁ ଭଗବାନ ଯେତେବେଳେ ରଙ୍ଗ କରିବାକୁ ଚାହୁଁଛନ୍ତି ସେ ସେତେବେଳେ ଚାହୁଁଛନ୍ତି କେବଳ ସେତେବେଳେ ରଙ୍ଗ ସବୁ ହେଇଯାଉଛି। ସକାଳୁ ଉଠିଲା ବେଳକୁ ଫୁଲ ଗଛରେ କେତେ ପ୍ରକାର ରଙ୍ଗ ସବୁ ଫୁଲ ସବୁ କେତେ ପ୍ରକାର ରଙ୍ଗ ସବୁ ଭଗବାନଙ୍କୁ ରଙ୍ଗ କରିବାକୁ ପଡ଼ୁନି, ଭଗବାନ ଚାହିଁ ସ୍ୱାଭାବିକ ଭଗବାନ ଯେତେବେଳେ ଚାହୁଁଛନ୍ତି ଏଇଟା ହେଇଯାଉ ବୋଲି ସେଇଟା ହେଇଯାଉଛି। ଭଗବାନ ଯଦି ଚାହୁଁଛନ୍ତି ସୃଷ୍ଟି ହେଉ ବୋଲି ସୃଷ୍ଟି ହେଇଯାଉଛି, ଭଗବାନ ଯଦି ଚାହିଁବେ ଧ୍ୱଂସ ହେବା ପାଇଁ ସେତେବେଳେ ଧ୍ୱଂସ ହେବ। ତେଣୁ ସବୁବେଳେ ମୂଳ କାରଣ ହେଉଛନ୍ତି ଭଗବାନ, ଅହମ୍ କୃଷ୍ଣ ସଜାଗତ ପ୍ରଭବ। ତେଣୁ ଏଇ ଯେଉଁ ଭୌତିକ ଜଗତ, ଏ ଭୌତିକ ଜଗତ ପ୍ରକୃତିରେ ଇଏ ଭଗବାନଙ୍କ ଦ୍ୱାରା ହିଁ ସୃଷ୍ଟି ହେଉଛି। ଭଗବତ ଗୀତାର ଚତୁର୍ଥ ଚଉଦ ଅଧ୍ୟାୟରେ ଭଗବାନ କହିଲେ ସର୍ବଜୋନୀ ସୁକନ୍ତେୟ ମୃତ୍ୟ ସମବିଜା ତାସାଂ ବ୍ରହ୍ମ ମର୍ଜୋନୀ ଅହମ୍ ବିଜୟ ବିରୋଧିତା। ଆମର ସୁଷମ ନକୁଶୁର ଦ୍ୱାଦଶ ମହାରାଜ ସେ କୁହନ୍ତି ବୈଜ୍ଞାନିକ ଜଣେ ମହାରାଜ, ତେଣୁ ବୈଜ୍ଞାନିକ ଗୋଟେ ସାଇନ୍ସ ଇଏରେ ବୈଜ୍ଞାନିକ ପରିଭାଷାରେ ରହିଛି ଏକ୍ ଚିକେନ୍ ପାରାଡକ୍ସ, ଗୋଟେ ପାରାଡକ୍ସ ବୋଲି କହୁଛନ୍ତି, ଏକ୍ ଚିକେନ୍ ପାରାଡକ୍ସ ଯେଉଁଟା କହୁଛନ୍ତି। ମାନେ ପ୍ରଥମେ ଅଣ୍ଡା ହେଲା ନା ପ୍ରଥମେ କୁକୁଡ଼ା ହେଲା ପ୍ରଶ୍ନ ପଚାରିବ, ମାନେ କହିବା ଯଦି ପ୍ରଥମେ ଅଣ୍ଡା ଥିଲା ତାପରେ କୁକୁଡ଼ା ହେଲା, ସେ ଅଣ୍ଡା କେଉଁଠି ଆସିଲା ନା କୁକୁଡ଼ା ଭିତରେ କୁକୁଡ଼ା କେଉଁଟା ଥିଲା ପ୍ରଥମେ କେଉଁଟା, ସେଇଟା ଗୋଟେ ବୈଜ୍ଞାନିକ ଭାଷାରେ ସେଇଟା ପାରାଡକ୍ସ ଭିତରେ କ'ଣ ମହାରାଜ କ'ଣ ସେଇଟା ଏକ୍ ଚିକେନ୍ ପାରାଡକ୍ସ। ବା ଆମର ମଧ୍ୟ ଓଡ଼ିଶା ଓଡ଼ିଆରେ ମଧ୍ୟ ରହିଛି କଥା ଆଗ ମଞ୍ଜି ନା ଆଗ ଗଛ, ପ୍ରଥମେ ମଞ୍ଜି ନା ପ୍ରଥମେ ଗଛ, ସେ କହିବେ ଗଛ ପ୍ରଥମେ ଅଛି, ଗଛ କେଉଁଠି ଆସିଲା ମଞ୍ଜି ନଥିଲେ ଗଛ ଆସିବନି, ତ ମଞ୍ଜି କେଉଁଠି ଆସିବ ଯଦି ଗଛ ନଥିବ ମଞ୍ଜି ଆସିବନି, ତେଣୁ ଇଏ କେଉଁଟା ପ୍ରଥମ କେଉଁଟା ପରେ ସେ ଜାଣିବନି। କିନ୍ତୁ ତାର ଉତ୍ତର ଆମର ଶାସ୍ତ୍ରରେ ମନା କରେ ସର୍ବଜନୀ ସୁକନ୍ତେ ଇଏ ମୃତ୍ୟ ସମ୍ବନ୍ଧୀ ଯାହା ଯାହା ଆମେ ସବୁ ଦେଖୁଛେ 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, ଏ ଭୂତ ପ୍ରକୃତି ରହିଛି, ଏସବୁ ଜିନିଷ ଯାହା ସବୁ ହେଉଛି ସର୍ବଜନୀ ସୁକନ୍ତେୟ 84 ଲକ୍ଷ ପ୍ରକାର ଜୀବ ଯେଉଁ ଆସୁଛନ୍ତି ତାସାନ ବ୍ରହ୍ମ ମର୍ଜନୀ ଅହମ୍ ବୀଜ ପ୍ରଦିତା, ମୁଁ ସେଇଟା ତାଙ୍କର ବୀଜ ପ୍ରଦାନ କରୁଛି, ମୋ ମଞ୍ଜି ମୋ ଠାରୁ ଆସୁଛି ବା ଅଣ୍ଡା ଯାହା କହୁଛି ସେ ଅଣ୍ଡା ଭଗବାନ ଠାରୁ ଆସୁଛନ୍ତି। ତେଣୁ ଭଗବାନ ହେଉଛନ୍ତି ମୂଳ ଆପର ସବୁ ସେଟା ମତ ପରତର ନାନ୍ୟ କିଞ୍ଚିତ ଅଛି ଧନଞ୍ଜୟ ଭଗବାନଙ୍କ ଠାରୁ, ଭଗବାନ ଠାରୁ ଆମେ ଯଦି କହିବା ଭଗବାନ ତାକୁ କେଉଁଠି ଆସୁଛନ୍ତି, ଯଦି ସବୁକିଛିର ଗୋଟେ କାରଣ ରହିଛି ଆମର କାରଣ କିଏ ଆମର ପିତାମାତା, ତାଙ୍କର କାରଣ କିଏ ତାଙ୍କର ପିତାମାତା, ତାଙ୍କର କାରଣ କିଏ ତାଙ୍କର ପିତାମାତା, ଏମିତି ଆମେ କେଉଁଠୁ ପହଞ୍ଚିବା ବ୍ରହ୍ମାଙ୍କ ପାଖରେ ପହଞ୍ଚିବା। ବା ଆମର ଯେଉଁ ଗୋତ୍ର ଅଛି ଆମର ଆମ ଗୋତ୍ର ତାଙ୍କର ତମ ଗୋତ୍ର ଆମ କାଶ୍ୟପ ଗୋତ୍ର କଶ୍ୟପ ମୁନିଙ୍କ ପାଖରେ ପହଞ୍ଚିବା, କଶ୍ୟପ ଗୋତ୍ର ଆମର କହିଛି ବା ଯାହା ଯେଉଁ ଗୋତ୍ର ସେ ପୁଣି ସିଏ କେଉଁ ସୃଷ୍ଟି ହେବେ ତାଙ୍କର ପିତାମାତା କିଏ ଅନ୍ତିମରେ ସମସ୍ତେ ଆସିବା ବ୍ରହ୍ମାଙ୍କର, ବ୍ରହ୍ମା ହେଉଛନ୍ତି ପ୍ରଥମ ସୃଷ୍ଟ ଜୀବ ଭୌତିକ ଜଗତ ପ୍ରଥମ ସୃଷ୍ଟ ଜୀବ ପ୍ରଥମ ବ୍ରହ୍ମା କେଉଁ ସୃଷ୍ଟ ହେଲେ ବ୍ରହ୍ମା ଆସିଲେ ଗର୍ଭଧୂର ସାହି ବିଷ୍ଣୁ ରହିଛନ୍ତି ଗର୍ଭଧୂର ଜଳରେ ସେ ସ୍ନାନ କରିଛନ୍ତି, ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରିଛି ଯେଉଁ ପଦ୍ମରେ ବ୍ରହ୍ମା ଯାହା କରୁଛନ୍ତି, ତେଣୁ ବ୍ରହ୍ମାଙ୍କୁ ସ୍ୱୟଂଭୁ ବୋଲି କୁହାଯାଉଛି ବା ପଦ୍ମ ଯୋନି ବୋଲି କୁହାଯାଏ। ବ୍ରହ୍ମା ତାଙ୍କର ମାତାଙ୍କର ଗର୍ଭରୁ ଆସୁନା, ବ୍ରହ୍ମା ତାଙ୍କ ପିତାଙ୍କର ନାଭିରୁ ଯେଉଁ ପଦ୍ମ ଯାହା କରୁଛି ସେ ପଦ୍ମରେ ସେ ଯାହା କରୁଛି, ତେଣୁ ତାଙ୍କୁ ଗୋଟେ ନାମ ସ୍ୱୟଂଭୁ। ତେଣୁ ବ୍ରହ୍ମାଙ୍କର ତାର ପିତା ହେଲେ ବିଷ୍ଣୁ ଗର୍ଭଧୂର ସେ ବିଷ୍ଣୁ, ପୁଣି ବିଷ୍ଣୁଙ୍କର ବୈଷ୍ଣୁ କେଉଁଠୁ ଆସୁଛନ୍ତି ଗର୍ଭଧୂର ସେ ବିଷ୍ଣୁ ଆସୁଛନ୍ତି କାହିଁ ସେ ଆସୁଛନ୍ତି କାରଣ ଲୋକ ସେ ବିଷ୍ଣୁ ମହାବିଷ୍ଣୁ ରହିଛନ୍ତି କାରଣ ଜଗତ ଜଳ ରହିଛି ଜଗତ ମଧ୍ୟରେ କାରଣ ସାଗର ରହିଛି ଯେଉଁ କାରଣ ସାଗର ବ୍ରହ୍ମ ସହିତ ବ୍ରହ୍ମା କହିଛନ୍ତି जसैकनिश्वसीतकालमथावलम्ब्यो जीवन्तिलोङ्ग्रजागर्भनाथा विष्णोर्महान् शैलजस्य पदावशेषो गोविन्दमान् पुरुषोत्तमं भजामि। श्री श्री महाविष्णु जहाँ पर गोटे निश्वास रे ये ब्रह्मांड सब सृष्टि हो ब्रह्मांड सृष्टि जगदंड नाथा ब्रह्मा ये सब सृष्टि हो सही ब्रह्मा अंतर आयुष काल कते मैं हिसाब कर कर अंतर खाली गोटे दिन परिमाण हो 432 कोटी वर्ष सहस्र युग पर्यंत महाजग ब्रह्मांड मिले भगवत अष्टम अध्याय भगवान कृष्ण ତାଙ୍କର ଗୋଟେ ଦିନ ହେଉଛି ସହସ୍ର ଦିବ୍ୟ ଯୁଗ ସତ୍ୟ ଚେତା ଦ୍ୱାପର କଳି ଏ ଗୋଟେ ଦିବ୍ୟ ଯୁଗ ମିଶିଲେ ଗୋଟେ ଦିବ୍ୟ ଯୁଗ ଏଇଭଳି ଭାବରେ ହଜାର ଦିବ୍ୟ ଯୁଗରେ ବ୍ରହ୍ମାଙ୍କର ଗୋଟେ ଦିନ ଯାହାକି ଆମର ହିସାବ ରହିଛି 432 କୋଟି ବର୍ଷ ପୁଣି ତେହ ରାତ୍ର ବିଦଧାରା ସେଭଳିଆ ତାଙ୍କ ରାତ୍ର ମଧ୍ୟ ରହିଛି ଆଉ ଗୋଟେ 432 କୋଟି ବର୍ଷ ଏଇଭଳି ଭାବରେ ତାଙ୍କର ମାସ ବର୍ଷ ଯିଏକି ତାଙ୍କର 100 ବର୍ଷ ତାଙ୍କର ଆୟୁଷ ତେଣୁ ତାଙ୍କର ଆୟୁଷ ହିସାବ କଲେ କେତେ ଏସବୁ ଏତେ ଆୟୁଷ ଥିଲେ ମଧ୍ୟ ସିଏ ହେଉଛି ମହାବିଷ୍ଣୁଙ୍କର ଗୋଟେ ନିଶ୍ୱାସ ପରିମାଣ ସେଇ କରି ଶ୍ୱସିତ କାଳ ମଥାବଲମ୍ବ ଜୀବନ୍ତି ଲୋକନିତା ଜଗଦଣ୍ଡ ନା ତାଙ୍କର ଗୋଟେ ନିଶ୍ୱାସ ଛାଡ଼ିଲା ମାନେ ଏସବୁ ଜିନିଷ ସବୁ ସୃଷ୍ଟି ହେଇଯାଉଛି ପୁଣି ଯେତେବେଳେ ସେ ନିଶ୍ୱାସ ନେଉଛନ୍ତି ପ୍ରଶ୍ୱାସ ଗ୍ରହଣ କରୁଛନ୍ତି ସେତେବେଳେ ଏ ଭୌତିକ ବ୍ରହ୍ମାଣ୍ଡ ସବୁ ପୁଣି ତାଙ୍କର ଗର୍ଭରେ ଆସିଗଲେ ତେଣୁ ସେଇ ଯେଉଁ କାରଣ ଥାଏ ବିଷ୍ଣୁ ଯେଉଁ ରହିଛନ୍ତି ତାଙ୍କୁ ମହାବିଷ୍ଣୁ ବୋଲି କୁହାଯାଉଛି ସେ ବିଷ୍ଣୁ ଅଛନ୍ତି କାରଣ ଯାହାଙ୍କ ଠାରେ ଅଛନ୍ତି ଗର୍ଭଦକ୍ଷ ବିଷ୍ଣୁ ସେ ମହାବିଷ୍ଣୁ କେଉଁଠୁ ଆସୁଛନ୍ତି ସେ ଆସନ୍ତି ସଂକର୍ଷଣ ପାଖରୁ ଆସନ୍ତି ସଂକର୍ଷଣ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଇଏ ହେଉଛି ଭଗବାନଙ୍କର ଚତୁର୍ଭୁଜ ଏଠି ଭଗବାନ ରାମ ଲକ୍ଷ୍ମଣ ସୀତା ରାମ ଲକ୍ଷ୍ମଣ ଭରତ ଶତ୍ରୁଘ୍ନ ଆସିଥିଲେ ଏମାନେ ହେଉଛନ୍ତି ସେ ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ଏ ହେଉଛନ୍ତି ଭଗବାନଙ୍କ ଚତୁର୍ଭୁଜ ଭଗବାନ ଯେତେବେଳେ ଏକ୍ସପାଣ୍ଡ କରନ୍ତି ଏଇଭଳି ଭାବରେ ନିଜକୁ ବର୍ଦ୍ଧିତ କରନ୍ତି ମୂଳ ଭଗବାନ ହେଉଛନ୍ତି କୃଷ୍ଣ କୃଷ୍ଣଙ୍କୁ ଭଗବାନ ଶ୍ରେୟା ମୂଳ ଭଗବାନ ହେଉଛନ୍ତି କୃଷ୍ଣ ସିଏ ଯେତେବେଳେ ନିଜକୁ ବ୍ୟବସ୍ଥା କରୁଛନ୍ତି କୃଷ୍ଣଙ୍କ ଠାରେ ଆସୁଛନ୍ତି ବଳରାମ ଆସୁଛନ୍ତି ବଳରାମଙ୍କ ଠାରେ ଆସୁଛନ୍ତି ଚତୁର୍ଭୁଜ ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ ପୁଣି ସେଇ ଚତୁର୍ଭୁଜରୁ ଆଉ ଗୋଟେ ଚତୁର୍ଭୁଜ ଆସୁଛନ୍ତି ତେଣୁ ସେଇ ଦ୍ୱିତୀୟ ଚତୁର୍ଭୁଜର ସଂକର୍ଷଣ ପାଖରୁ ଆସୁଛନ୍ତି ବିଷ୍ଣୁ ଆସୁଛନ୍ତି କାରଣ ସେଇ ବିଷ୍ଣୁ ମହାବିଷ୍ଣୁ ମହାବିଷ୍ଣୁଙ୍କ ଠାରୁ ଗର୍ଭଦଶ ବିଷ୍ଣୁ ଆସୁଛନ୍ତି ଗର୍ଭଦଶ ବିଷ୍ଣୁଙ୍କ ଠାରୁ ବ୍ରହ୍ମା ଆସୁଛନ୍ତି ବ୍ରହ୍ମାଙ୍କଠାରୁ ଆମେ ସବୁ ସୃଷ୍ଟି ହେଉଛି ପୁଣି ଯେତେବେଳେ ସେ ଧ୍ୱଂସ ହେବ ସେତେବେଳେ ସେଇଭଳିଆ ସମସ୍ତେ ବିଷ୍ଣୁଙ୍କ ବ୍ରହ୍ମାଙ୍କ ପର୍ଯ୍ୟନ୍ତ ଯାଇକି ବ୍ରହ୍ମାଙ୍କଠାରୁ ସେ ଗର୍ଭଦଶ ବିଷ୍ଣୁଙ୍କର ଗର୍ଭରେ ଆଶ୍ରୟ ନେବେ ତେଣୁ ସିଏ ମହାବିଷ୍ଣୁଙ୍କ ପାଖରେ ଯାଇ ଆଶ୍ରୟ ନେବେ ଏଇଭଳି ଭାବରେ ଧ୍ୱଂସ ତେଣୁ ଏଇ ଭୌତିକ ଜାଗ ସବୁ ଏଇଭଳି ଭାବରେ ସୃଷ୍ଟି ହେଉଛି ସ୍ଥିତି ହେଉଛି ତାକୁ ପଳାଇବ ଧ୍ୱଂସ ତେଣୁ ଏଇ ଭୌତିକ ଜଗତରେ ଯେଉଁ ପରିବର୍ତ୍ତନ ସବୁ ରହୁଛି ଏ ପରିବର୍ତ୍ତନ କେମିତି ସମ୍ଭବ ହେଉଛି ନା ଯେହେତୁ ଏଠି ଗୋଟେ ଉଚ୍ଚତର ଶକ୍ତି ରହିଥିବା ଆତ୍ମା ବା ସୋଲ୍ ଯେଉଁ ରହିଛି ଆମର ଶିଶୁ ମହାକିଶୋର ମାଧ୍ୟମରେ ସେ ମହାରାଜ କହନ୍ତି ଇଏ ହେଉଛି ସ୍ପିରିଟନ୍ ଯେମିତି ଇଲେକ୍ଟ୍ରନ୍ ପ୍ରୋଟନ୍ ନ୍ୟୁଟ୍ରନ୍ ସବୁ ରହିଛି ଆଟମ୍ ମଲିକ୍ୟୁଲ୍ ସବୁ ରହିଛି ବୈଜ୍ଞାନିକ ଭାଷାରେ ସେମିତି ଆମର ମହାରାଜ କହନ୍ତି ଏ ଆମର ଯେଉଁ ଆତ୍ମାକୁ ସ୍ପିରିଟନ୍ ବୋଲି ସେ ନାଁ ଦେଇଛି ସ୍ପିରିଟନ୍ ସ୍ପିରିଟ୍ ସୋଲ୍ ଯେଉଁ ଆତ୍ମା ସମସ୍ତ ଜ୍ଞାନ ଭଗବାନ ଭଗବତାର ଦ୍ୱିତୀୟ ଅଧ୍ୟାୟରେ ଦେଇଛନ୍ତି ନ ଜାତି ନିୟତି ଏକାଠା ନାୟମ ଭୂତ ଭବିତାବାନ ଭୂୟ ଅଯୋନିତ୍ୟ ଶାଶ୍ୱତ ଏ ପୁରାଣ ନା ଅନ୍ୟ ଶରୀର ଆମର ଏଇ ଭୌତିକ ଶରୀରର ତାର ଜନ୍ମ ହେଉଛି ଆମେ ଏଇ ପଚାରି ଆମ ଜନ୍ମ କେତେ ଡେଟ୍ ଅଫ୍ ବାର୍ଥ ଆମେ କହିବା ଆମକୁ ବର୍ଷରେ ଆମେ ଜନ୍ମ କରୁ ପୁଣି ଯେଉଁମାନେ ମୃତ୍ୟୁବରଣ କରୁଛନ୍ତି ତାଙ୍କର ଡେଟ୍ ଅଫ୍ ବାର୍ଥ ଡେଟ୍ ରହିଛି ଆମଙ୍କ ଦିନରେ ସେ ମୃତ୍ୟୁବରଣ କଲେ କିନ୍ତୁ ଆତ୍ମାର ଶିଶୁ ନାହିଁ ଆତ୍ମାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ନ ଯାଏତେ ମୃତ୍ୟୁ ବାର୍ତ୍ତା ତାର ଜନ୍ମ ନାହିଁ କି ମୃତ୍ୟୁ ନାହିଁ ଏଭଳି କେତେବେଳେ ସମୟ ନଥିଲା ଯେ ସେ ସୃଷ୍ଟି ହେଲା ତା ପୂର୍ବରୁ ନଥିଲା କେମିତି ନାହିଁ ଆତ୍ମା ହେଉଛି ଶାଶ୍ୱତ ଚିରନ୍ତ ଭଗବାନ ଯେମିତି ସବୁବେଳ ପାଇଁ ରହିଛନ୍ତି ସେଭଳି ଭାବରେ ଆମେ ମଧ୍ୟ ଭଗବାନଙ୍କ ଅଂଶ ହିସାବରେ ସବୁବେଳ ପାଇଁ ରହିଛୁ ତେଣୁ ଏଇ ଯେଉଁ ସୃଷ୍ଟି ହେଉଛି ବା କିଛି କାଳ ବୃଦ୍ଧି ଲାଭ କରୁଛି ଆଉ ଧ୍ୱଂସ ହେଉଛି ଏଇଟା ହେଉଛି ଏ ନିମ୍ନତର ଶକ୍ତିର ପରିବର୍ତ୍ତନ ହେଉଛି ଉଚ୍ଚତର ଶକ୍ତି ପରିବର୍ତ୍ତନ ହେଉଛି ତେଣୁ ଉଚ୍ଚତର ଶକ୍ତି ଥିବା ହେତୁ ନିମ୍ନତର ଶକ୍ତିରେ ବହୁତ ପ୍ରକାର ଏଇ ବିକାଶ ହେଉଛି ପ୍ରକାର ଯୋଗାଣ ହେଉଛି। ଯେତେବେଳେ ମାତୃଗର୍ଭରେ ଗୋଟେ ପିଲାଟିର ଜନ୍ମ ଗ୍ରହଣ କରୁଛି ମାତୃଗର୍ଭ ରହୁଛି ସେ ବୁଦ୍ଧିଲାଭ କରୁଛି। ତେଣୁ ଯେତେବେଳେ ସେ ଦଶ ମାସ ହେଇଯାଉଛି ସେତେବେଳେ ସେ ଭୂମିସ୍ଥ ହେଉଛି ବା ଜନ୍ମ ଗ୍ରହଣ କରୁଛି। ତେଣୁ ଯଦି ତା ଦେହରେ ଆତ୍ମା ନ ରହିବ ତାହେଲେ ସେ ଡେଡ୍ ବଡି ହିସାବରେ ଆସିବ ମୃତ ଜୀବ ମୃତ ବାଳକ ହିସାବରେ ମୃତ ଶିଶୁ ହିସାବରେ ଜନ୍ମ ଜୀବନ୍ତ ଶିଶୁ ହିସାବରେ ଜନ୍ମ କରିବ। ଆତ୍ମା ଥିବାରୁ ସବୁ ପରିବର୍ତ୍ତନ ହେଉଛି। ତେଣୁ ସେଇଭଳି ଭାବରେ ଏ ଭୌତିକ ଜଗତରେ ଯାହା ସବୁ ପରିବର୍ତ୍ତନ ହେଉଛି ଭଗବାନ ପରମାତ୍ମା ଉପରେ ଥିବା ହେତୁ ଏ ଭଗବତ ଜଗତରେ ସବୁ ପରିବର୍ତ୍ତନ ହେଉଛି। ତେଣୁ ଯେତେବେଳେ ପରମାତ୍ମା ଚାଲିଯିବେ ବା ଆମର ଶରୀରରେ ଯେତେବେଳେ ଆତ୍ମା ଚାଲିଯିବ ଶରୀର ଯେତେବେଳେ ଜଡ ହେଇଯିବ ଆଉ ଚେତନଶୀଳ ରହିବ ଭୂତାନାମ ଅଛି ଚେତନ ଆମର ଯେଉଁ ଚେତନା ଏ ଚେତନାଟା ହେଉଛି ଭଗବାନଙ୍କର ଅଂଶ ଭଗବାନଙ୍କ ବିଭୂତି ଏ ଚେତନାଟା ଭଗବାନଙ୍କର ଅଂଶ ତେଣୁ ଭଗବାନ ସେ ତାଙ୍କର ଭାରତରେ ଏଇ ଶ୍ଳୋକଟି ଉଦ୍ଧାର କରିଛନ୍ତି। ଇଏ ହେଉଛି ଏଇ ଉପନିଷଦରେ ବର୍ଣ୍ଣନା କରାଯାଇଛି ନିତ୍ୟ ନିତ୍ୟାନାମ ଚେତନ ଚେତନାନା ଏକ ବହୁନା ଯେଉଁ ବିଧାତି କାମା ନିତ୍ୟ ନିତ୍ୟାନାମ ଆମେ ହେଉଛେ ନିତ୍ୟ ନିତ୍ୟ ଅର୍ଥ କ'ଣ ନିତ୍ୟ କହିଲେ ଏମିତି କେତେ ସମୟ ଭିତରେ ଯେତେବେଳେ ଆମେ ନଥିଲେ ଏବଂ ଏମିତି କେତେ ସମୟ ଭିତରେ ଯେତେବେଳେ ଆମେ ରହିବାନି ଇଏ ହେଉଛି ନିତ୍ୟ ଭଗବତ ନିତ୍ୟ ଦେହରେ ପ୍ରଥମେ ଭଗବାନ ସେ ଜ୍ଞାନକୁ ଦେଇଛନ୍ତି ଅର୍ଜୁନ କହୁଛନ୍ତି ଏ ଅର୍ଜୁନ କହୁଛନ୍ତି ଯେ ଅର୍ଜୁନ ତମେ ବା ମୁଁ ବା ଏ ରାଜାମାନେ 18 ଅକ୍ଷୋଣୀ ସୈନ୍ୟ ଉପସ୍ଥିତ ଅଛନ୍ତି ମହାଭାରତ ଯୁଦ୍ଧରେ ପାଣ୍ଡବମାନଙ୍କ ପକ୍ଷରେ 7 ଅକ୍ଷୋଣୀ ସୈନ୍ୟ ଏବଂ କୌରବମାନଙ୍କ ପକ୍ଷରେ 11 ଅକ୍ଷୋଣୀ ସୈନ୍ୟ ଗୋଟେ ଅକ୍ଷୋଣୀ ସୈନ୍ୟ ମାନେ 2,01,000 ଅଛନ୍ତି 2,00,000ରୁ ଉର୍ଦ୍ଧ ହେଉଛି ଗୋଟେ ଅକ୍ଷୋଣୀ ସୈନ୍ୟ। ତେଣୁ ଭଗବାନ ପ୍ରଥମେ ଅର୍ଜୁନ କହୁଛନ୍ତି ଏ ପାର୍ଥ ଏମିତି କେତେବେଳେ ସମୟ ନଥିଲା ଯେତେବେଳେ ଆମେ ମୁଁ ନଥିଲି କି ତମେ ନଥିଲି କି ଏ ବୁଦ୍ଧମାନେ ନଥିଲି ଏବଂ ଏମିତି କେତେବେଳେ ସମୟ ହେବନି ଯେତେବେଳେ ଆମେ ରହିବାନି ତେଣୁ ଆମେ ସବୁବେଳେ ପାଇଁ ରହିଛେ ଆମେ ସବୁବେଳେ ପାଇଁ ନିତ୍ୟ ଭଗବାନ ଯେମିତି ନିତ୍ୟ ସେଭଳି ଭାବରେ ଆମେ ଭଗବାନଙ୍କ ଅଂଶ ହିସାବରେ ସବୁବେଳେ ନିତ୍ୟ ତେଣୁ ଇଏ ହେଉଛି ଆମେ ହେଉଛେ ବହୁବଚନ ନିତ୍ୟାନାମ ଜୀବ ହେଉଛି ବହୁବଚନ ନିତ୍ୟାନାମ କିନ୍ତୁ ଭଗବାନ ହେଉଛନ୍ତି ଏ ତେଣୁ ତାକୁ ନିତ୍ୟ ଶବ୍ଦ ବୋଲି କହିଲେ ନିତ୍ୟ ସେ ନିତ୍ୟ ଆମେ ମଧ୍ୟ ନିତ୍ୟ ନିତ୍ୟ ନିତ୍ୟାନାମ ଏବଂ ସେ ମଧ୍ୟ ଚେତନଶୀଳ ଆମେ ମଧ୍ୟ ଚେତନଶୀଳ ଚେତନ ଚେତନାନା ତାହେଲେ ଆମେ ଆଉ ଭଗବାନ ସମାନ ହେଇଗଲେ ଆମେ ନିତ୍ୟ ଭଗବାନ ନିତ୍ୟ ଆମେ ଚେତନଶୀଳ ଭଗବାନ ଚେତନଶୀଳ ନା ଭଗବାନ ସହିତ ଆମର କିଛି ପରିମାଣରେ ଆମେ ସମାନତା ରହିଛି କିନ୍ତୁ ଭଗବାନଙ୍କର ଆମର ଅଲଗା ମଧ୍ୟ ରହିଛି କେଉଁଭଳି ଭାବରେ ନା ଏକ ବହୁନା ଯେଉଁ ବିଧାତିକା ଭଗବାନ ହେଉଛନ୍ତି ଏକ ଏବଂ ଆମେ ହେଉଛେ ଜୀବ ହେଉଛନ୍ତି ବହୁ ଅନେକ ପ୍ରକାର ଅନନ୍ତ ଅନନ୍ତ ଏକ ଅନନ୍ତ ଜୀବ ରହିଛନ୍ତି କିନ୍ତୁ ସମସ୍ତଙ୍କର ଯାହାର ଯାହା ଆବଶ୍ୟକତା ସେସବୁ ଭଗବାନ ପୂରଣ କରୁଛନ୍ତି ଏକ ବହୁନା ଯେଉଁ ବିଧାତିକା ଆମେ ନିଜର ଯେଉଁ ଯାହା ସବୁ ଆବଶ୍ୟକତା ରହିଛି ଆମେ ନିଜେ ପୂରଣ କରିପାରିବା ନାହିଁ ସେସବୁ ଭଗବାନ ସେଠି ପ୍ରଦାନ କରୁଛନ୍ତି ଯାହାର ଯାହା ଆବଶ୍ୟକତା ରହିଛି ଭଗବାନ ସେସବୁ ପ୍ରଦାନ କରୁଛନ୍ତି କିନ୍ତୁ ଭଗବାନ ଯଦି ପ୍ରଦାନ ନ କରିବେ ତାହେଲେ ଆମେ କିଛି ବୈଜ୍ଞାନିକମାନେ ଯେତେ ରିସର୍ଚ୍ଚ କଲେ ମଧ୍ୟ ଯାହା ସବୁ ଗବେଷଣା କରିକି ଯାହା ସବୁ ଉଦ୍ଭାବନ କରୁଛନ୍ତି ଯାହା ସବୁ ନୂଆ ନୂଆ ପ୍ରଡକ୍ଟ ବାହାରୁଛି ସେ କେଉଁଥିରୁ ବାହାରୁଛି ଏଇ ସବୁ ଭୂମି ଜଳ ଅଗ୍ନି ବାୟୁ ଆକାଶ ଆକାଶ ତତ୍ତ୍ୱରୁ ତ ନିଆ ହେଉନି ମେନଲି ଏଇ ଭୂମି ଜଳ ଅଗ୍ନି ବାୟୁ ଏ ଚାରି ତତ୍ତ୍ୱରୁ ସବୁ ପ୍ରକାର ସୃଷ୍ଟି ହେଉଛି ଯେତେ ଉଦ୍ଭାବନ ହେଉଛି ଯେତେ ଯାହା ସବୁ ହେଉଛି ସେସବୁ ଏଇ ଭଗବାନଙ୍କର ଏଇ ଶକ୍ତିକୁ ନେଇକି ସେମାନେ ଉଦ୍ଭାବନ କରୁଛନ୍ତି ମନକୁ ବି କିଛି କରିପାରିବେନି ତେଣୁ ଆମର ଯାହା ସବୁ ଆବଶ୍ୟକତା ରହିଛି ସେ ଭଗବାନ କ'ଣ କରୁଛନ୍ତି ଭଗବାନ ଅନାଭୂତି ଭୂତାଣି ଆମର ଯାହା ସବୁ ଆବଶ୍ୟକତା ରହିଛି ଭଗବାନ ତାକୁ ବ୍ୟବସ୍ଥା କରିଛନ୍ତି କେମିତି ଆମେ ସେଟା ପ୍ରାପ୍ତ ହେଇପାରିବୁ ଆମର ଜୀବମାନଙ୍କର ଆବଶ୍ୟକତା ରହୁଛି ଅନ୍ନ ବା ବିଭିନ୍ନ ଶାକସବ୍ଜି ସବୁ ସବ୍ଜି ଇତ୍ୟାଦି ଶସ୍ୟ ଇତ୍ୟାଦି ଏସବୁ ଆମର ଆବଶ୍ୟକତା ରହିଛି ତେଣୁ ଇଏ ଯେ ଆମେ କେମିତି ପ୍ରାପ୍ତ ହେବା ନା वर्जनात् अनुसंभव वृष्टि हेले से सब संभव है। कौन वृष्टि केमती हम वृष्टि के मध्य व्यवस्था करती यज्ञ व्यवस्था करती यज्ञ भवति पर्जन्य यज्ञ कले वृष्टि हम एवं यज्ञ कहले कौन ना यज्ञ कर्म समुद्भव यज्ञ कहले वेद ग्रंथ कर्म को यज्ञ भी कहे तेनालीराम कलयुगर अनुमत यज्ञ हूँ महामंत्र
हरे कृष्णा 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 हरे 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 राम 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 राम
हरे कलयुगर अनुमत यज्ञ जो तेतालीगर जो धर्म भगवान प्राप्त हो उपाय यज्ञ जो अग्नि भूता जगत मठ तेतालीगर धर्म हूँ यज्ञ यज्ञ हूँ चेता युगर अनुमत कंपा कि कलयुगर से सब करुगर अनुमत कंपा हूँ महामंत्र कलयुगर हरिनाम संकीर्तन यज्ञान जप यज्ञी भगवत रश्मीठा गौरव महाराज थे जाइए स्पेन राजधानी माद्रिद स्पेन राजधानी माद्रिद से जाते आम इकन जिते सेन्टर पृथ्वी पड़े सब सेन्टर आम रही सकाल जहाँ सब प्रोग्राम हो सब सेन्टर से प्रोग्राम गोटे प्रोग्राम सका साढ़े चार मंगल आरती साढ़े सात दर्शन आरती आठटे भागवत कथा बारटे भोग लगे मध्यान आरती सन्ध्या साढ़े छटे सन्ध्या आरती सन्ध्या सतटा साढ़े सतटे भगवदगीता साढ़े आठटे शरण आरती नौटे मंदिर भारतवर्ष मैंने पृथ्वी जिते सेन्टर अच्छी स्थान सब माद्रिद जो पहुंचे गुरुदेव महाराज गौरव से महाराज से देखिले सब लाइन फाइन ना इलेक्ट्रिक ना तो लोक मैंने बहुत हईरा लाइन रखा बहुत प्रकार से बुझे कौन पाई लाइन ना ना पानी फाणी भी ना लाइन ना ना एम बहुत वर्ष ना बर्षा है बर्षा नवर लाइन असुविधा सब बहुत तेनाली कह ठीक अच्छे आम यज्ञ करवा नाम यज्ञ करवा जहाँ फल बर्षा तेनालीदिन अल्प समय क्लास देकर से उपड़ा नाम कीर्तन कर
हरे कृष्णा 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 हरे
हरे
हरे राम राम राम
एक जोर उच्छ्वसित कीर्तन कले से घड़घड़ी सब बादल आसला घड़घड़ी मिलला आसला तेना बर्तमान सब आम कहते हैं बर्षा हो कि सेठिकार आज कह ना ना ये भाव में हो बर्षा हो कि आउ किस भीषण बर्षा प्रबल बर्षा तेनालीर स्पेन न्यूज पेपर से बाहर कल जड़े भारत बर्ष विशेषकर ओडिशा जो साधु आए कि नाम कीर्तन करसा है बहुत बर्षा है बर्षा ही ना स्पेन बर्षा है पेपर सब न्यूज पेपर बाहर कल तेनालीरु गौरव महाराज किसी दिन थी सब प्रोग्राम कि पड़ेगले छाड़ी पड़ेगले कहीं जो मैंने साधु व्यक्ति से प्रशंसा सब पाइबापी तरह ये आग्रह नाता से नचारे प्रशंसा जाए पहुँचे सम्मान प्रशंसा सब पहुँचे कि प्राप्त होने चाहती ना तेनालीर जो प्रोग्राम थी से कैनसल कर भगवदगीतार तृतीय अध्याय बना कर जे भगवान जहाँ जहाँ आवश्यकता से पूरण कर एक बहुना जहाँ जहाँ आवश्यकता है सब भगवान पूरण कर तेनाली सब जहाँ सब देखते बहुत जगत सबकि भगवान मूल कारण हो तेनाली भगवान आउ कि अन्य कारण नहीं आना मत पर ज्ञान किंचित अस्ति धाम सब अंतिम कारण जब आम पहुँचा किए मूल कारण किए से आम जानवाजे भगवान कृष्ण हो मूल कारण ये चांस पुरुष कृष्ण भगवान स्वयं इंद्रारि व्याकुल लोक मूल भागवत प्रथम स्कंध तृतीय अध्याय विभिन्न अवतार मान विषय वर्णना करते गोस्वामी अंतिम एक कथा करते जिते सब अवतार आसमूर्ति सुखला नियम नाना गत पांच तारीख भगवान नृसिंहदेव आविर्भाव पालन करते ତେଣୁ ଭଗବାନ ରାମଚନ୍ଦ୍ର ମଧ୍ୟ ତ୍ରେତା ଯୁଗରେ ଆସୁଛନ୍ତି, ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସୁଛନ୍ତି, କଳି ଯୁଗରେ ଭଗବାନ ଚୈତନ୍ୟ ମହାପ୍ରଭୁ ଆସୁଛନ୍ତି, ଏବଂ କଳି ଯୁଗର ଅନ୍ତିମରେ କଳିକି ଅବତାର ଆସିବେ। ତେଣୁ ଏଇ ଭାବରେ ଅନେକ ଅବତାର ଅଛନ୍ତି କିନ୍ତୁ ମୂଳ ଭଗବାନ ହେଉଛନ୍ତି କୃଷ୍ଣ। ମୂଳ ଭଗବାନ ହେଉଛନ୍ତି କୃଷ୍ଣ, ଯାହାଠାରୁ ସବୁ ବିଭିନ୍ନ ପ୍ରକାର ଅବତାର ସବୁ ଆସୁଛନ୍ତି। ତେଣୁ ଆମର ଜୟଦେବ ଗୋସ୍ୱାମୀ ଜଣେ ଦଶାବତାର ସ୍ତୋତ୍ର ରଚନା କରିଛନ୍ତି, ସେ ସବୁବେଳେ କହୁଛନ୍ତି କ'ଣ, କେଶର ଦ୍ରୀତ ମୀନ ଶରୀର ଜୟ ଜଗଦୀଶନରେ, କେଶର ଦ୍ରୀତ ପୂର୍ଣ୍ଣ ଶରୀର ଜୟ ଜଗଦୀଶନରେ। ଏଭଳିଆ ଭାବେ ବିଭିନ୍ନ ଅବତାର ଯେଉଁ ଆସୁଛନ୍ତି, କିନ୍ତୁ କେଶର ଦୃତ କେଶର ଭଗବାନ କୃଷ୍ଣ ଏହିସବୁ ଅବତାର ଧାରଣ କରୁଛନ୍ତି। ଭଗବାନ ରାମଚନ୍ଦ୍ର ଉପରେ ଆସୁଛନ୍ତି, ଯେଉଁ କହିଲି ଚତୁର୍ଭୁଜ ରହିଛନ୍ତି, ବାସୁଦେବ ସଂକର୍ଷଣ ପ୍ରଦ୍ୟୁମ୍ନ ଅନିରୁଦ୍ଧ, ଇଏ ହେଉଛନ୍ତି ଚତୁର୍ଭୁଜ, ଯିଏକି ଭଗବାନଙ୍କର ତ୍ରେତା ଯୁଗରେ ଦଶରଥଙ୍କ ପୁତ୍ର ହିସାବରେ ଆସିଛି। ଭଗବାନ ରାମଚନ୍ଦ୍ର ଆସିଛନ୍ତି, ରାମଚନ୍ଦ୍ର ଲକ୍ଷ୍ମଣ ଭରତ ଶତ୍ରୁଘ୍ନ, ରାମଚନ୍ଦ୍ର ହେଉଛନ୍ତି ବାସୁଦେବ, ଲକ୍ଷ୍ମଣ ହେଉଛନ୍ତି ସଂକର୍ଷଣ, ଏବଂ ପ୍ରଦ୍ୟୁମ୍ନ ହେଉଛନ୍ତି ଭରତ ମହାରାଜ, ଏବଂ ଅନିରୁଦ୍ଧ ହେଉଛନ୍ତି ଶତ୍ରୁଘ୍ନ। ଚତୁର୍ଭୁଜ ଆସିଥିଲେ ସେ ସମୟରେ ଆସିଥିଲେ। ତେଣୁ ବିଭିନ୍ନ ଯୁଗରେ ରାମାଦି ମୂର୍ତ୍ତି ଶୁକଳା ନିୟମେନ କୃଷ୍ଣ, ତାଙ୍କର ସମୟ ରହିଛି, କେଉଁ ସମୟରେ ସତ୍ୟଯୁଗରେ ଏହି ଅବତାର ସବୁ ଆସିବେ, ତ୍ରେତା ଯୁଗରେ ଏହି ଅବତାର ସବୁ ଆସିବେ, ଦ୍ୱାପର ଯୁଗରେ ଏହି ଅବତାର ସବୁ ଆସିବେ, କଳି ଯୁଗରେ ଏହି ସବୁ ଅବତାର ଆସିବେ, କଳି ଯୁଗର ଅନ୍ତରେ ଆସିବେ, କଳିକି ଅବତାର ଆସିବେ। ନିୟମ ରହିଛି, ଭଗବାନ ନିୟମ କରିଦେଇଛି, ଶାସ୍ତ୍ର ସବୁ ବର୍ଣ୍ଣନା କରିଦେଇଛି କିଏ କେଉଁ ଯୁଗରେ ଆସିବେ। ରାମାଦି ମୂର୍ତ୍ତି ଶୁକଳା ନିୟମେନ କୃଷ୍ଣ ନାନା ଅବତାର ମକର ଭୁବନେଶ, କିନ୍ତୁ ଯଦିଓ ଭୁବନରେ ଭୌତିକ ଜଗତରେ ବହୁତ ପ୍ରକାର ଅବତାର ଆସୁଛନ୍ତି, କିନ୍ତୁ କୃଷ୍ଣ ସ୍ୱୟଂ ସମବତ ପରମ ଭଗବାନ ହେବ। କୃଷ୍ଣ ହେଉଛନ୍ତି ମୂଳ ଭଗବାନ, ଯାହାଙ୍କଠାରୁ ଏ ସମସ୍ତ କିଛି ଅବତାର ସବୁ ଆସୁଛନ୍ତି। ତେଣୁ ଗୋବିନ୍ଦ ମହାନ କୃଷ୍ଣ ତାଙ୍କ ମେଗା, ତେଣୁ ମୂଳ ଭଗବାନ ହେଉଛନ୍ତି ଗୋବିନ୍ଦ, ଯିଏକି କୃଷ୍ଣ, ଯିଏକି ସର୍ବକାରଣ କାରଣ, ଈଶ୍ୱର ପରମ କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିରାଜ ଗୋବିନ୍ଦ ସର୍ବକାରଣ କାରଣ। ବ୍ରହ୍ମାନନ୍ଦ ବଂଶୀଙ୍କ ସେଟା କହିଲେ ଯେ ଈଶ୍ୱର କହିଲେ ନିୟନ୍ତ୍ରଣକାରୀ, ଭୌତିକ ଜଗତରେ ଅନେକ ନିୟନ୍ତ୍ରଣକାରୀ ରହିଛି, ଆମ ସମସ୍ତଙ୍କର କିଛି କିଛି କ୍ଷମତା ରହିଛି, ନିୟନ୍ତ୍ରଣ କରିବାର କ୍ଷମତା ରହିଛି, ଆମେ ଆମ ପରିବାରରେ ନିୟନ୍ତ୍ରଣ କରୁଛେ, ଆମର ବି ନିୟନ୍ତ୍ରଣକାରୀ ରହିଛନ୍ତି, ତାଙ୍କର ନିୟନ୍ତ୍ରଣକାରୀ ରହିଛନ୍ତି। ଏଇଭଳି ଭାବରେ ଯଦି ଆମେ ଅନ୍ତିମ ନିୟନ୍ତ୍ରଣକାରୀ ପହଞ୍ଚିବା, ସେ ହେଉଛନ୍ତି ଭଗବାନ କୃଷ୍ଣ, ଈଶ୍ୱର ପରମ କୃଷ୍ଣ, ପରମେଶ୍ୱର ପରମ ନିୟନ୍ତ୍ରଣକାରୀ ସେ ହେଉଛନ୍ତି, ତାଙ୍କର ଉର୍ଦ୍ଧ୍ୱରେ ଆଉ କେହି ନାହାନ୍ତି, ତାଙ୍କୁ କେହି ନିୟନ୍ତ୍ରଣ କରିପାରିବେ ନାହିଁ, ସେ ହେଉଛନ୍ତି ସମସ୍ତଙ୍କର ନିୟନ୍ତ୍ରଣକାରୀ ଈଶ୍ୱର ପରମ କୃଷ୍ଣ। ଏବଂ ତାଙ୍କର ଶରୀର କିଭଳି ବା ବିଗ୍ରହ କିଭଳି, ନା ସଚ୍ଚିଦାନନ୍ଦ ବିଗ୍ରହ, ସତ୍ ଚିତ୍ ଏବଂ ଆନନ୍ଦ, ସତ୍ କହିଲେ କ'ଣ ନା ସବୁବେଳ ପାଇଁ ସେ ଅଛନ୍ତି, ସତ୍ ସତ୍ ଶବ୍ଦରେ ସବୁବେଳ ପାଇଁ ସେ ଅଛନ୍ତି, ଏବଂ ଚିତ୍ ଶବ୍ଦ ହେଉଛି, ଚିତ୍ ଶବ୍ଦର ଅର୍ଥ ହେଉଛି ଚେତନା ବା ଜ୍ଞାନ, ପୂର୍ଣ୍ଣ ଜ୍ଞାନ ତାଙ୍କର ରହିଛି। ଆମେ ଏଇ ଗୀତାରେ ଭଗବାନ ସେ ଜ୍ଞାନ ଦେଉଛୁ, ଜ୍ଞାନ ପରମ ବିଜ୍ଞାନ ବିଜ୍ଞାନ, ମୁଁ ତୁମକୁ କହୁ ଜ୍ଞାନ ତେୟମ ସବୁ ଜ୍ଞାନ ଏକଦମ ବ୍ୟାନ ଅଛି, ମୁଁ ତୁମକୁ ସବୁ ପୂର୍ଣ୍ଣ ଜ୍ଞାନ ଦେଉଛି। ଭାଗବତମାନେ ସିମିଲାର ଶ୍ଳୋକ ରହିଛନ୍ତି, ଗୀତସ୍କନ୍ଧ ନବମ ଅଧ୍ୟାୟରେ ଭଗବାନ ବ୍ରହ୍ମା ସେ ଜ୍ଞାନ ଦେଇଛନ୍ତି, ଜ୍ଞାନ ପରମ ଗୁହ୍ୟମ ତେ ବିଜ୍ଞାନ ସମୁଦ୍ର ସହରାସନ ପଦଙ୍ଗ ବ୍ରହ୍ମାଣ ପଦଙ୍ଗ ମାୟା, ସବୁ ଜ୍ଞାନ ଭଗବାନ ଦେଉଛନ୍ତି। ଭଗବତର ପ୍ରଚଳ ସେଠାରେ ଭଗବାନ କହିଛନ୍ତି ଯେ ମୁଁ ସମସ୍ତଙ୍କ ହୃଦୟ ରହିଛି, ସର୍ବଶ୍ରେଷ୍ଠ ମତ ସ୍ମୃତି ଜ୍ଞାନ ଅପହରଣ, ଭଗବାନଙ୍କର ସ୍ମୃତି ଆସୁଛି, ଜ୍ଞାନ ଆସୁଛି ଏବଂ ବିସ୍ମୃତି ଆସୁଛି। ତେଣୁ ଜ୍ଞାନ ହେଉଛି ଭଗବାନଙ୍କର ବିଗ୍ରହ, ତାଙ୍କର ବିଗ୍ରହ ହେଉଛି ଜ୍ଞାନ, ସଚିତ ଏବଂ ଆନନ୍ଦମୟ ସଚିଦାନନ୍ଦ ବିଗ୍ରହ, ଏବଂ ଈଶ୍ୱର ପରମା କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦି, ତାଙ୍କର ଆନନ୍ଦ କେବେ ସେ ଜନ୍ମ ହେଲେ ନା ଅନାଦି, ତାଙ୍କର ଆଦି ନାହିଁ, ଏବଂ ସମସ୍ତଙ୍କର ସେ ହେଉଛନ୍ତି ଆଦି ବା ତାଙ୍କ ସେ ହେଉଛନ୍ତି ସମସ୍ତଙ୍କର କାରଣ, ଅନାଦି ରାଜ ଗୋବିନ୍ଦ ସବ କାରଣ କାରଣ, ଯାହା ସବୁ ଯାହା ସବୁ ହେଉଛି ଭୌତିକ ଜଗତରେ ଯେଉଁ ସବୁ କାର୍ଯ୍ୟ ସବୁ ହେଉଛି, ସେ କାର୍ଯ୍ୟର କାରଣ ହେଉଛନ୍ତି ଭଗବାନ। ଆମର ଉପନିଷଦ ମନା କରାଯାଇଛି, ସମୟ ହେଇଗଲାଣି, ନ ତସ୍ୟ କାର୍ଯ୍ୟ କାରଣ ଚ ବିଦ୍ୟତେ, ନ ତଥା ସମସ୍ୟା ବିକାଶ ଦୃଶ୍ୟତେ, ପରାସ ଶକ୍ତି ବିଷୟରେ ସ୍ୱାଭାବିକ ଜ୍ଞାନ ପ୍ରିୟା, ସ୍ୱାଭାବିକ ଭଗବାନ ସବୁ କିଛି ସ୍ୱାଭାବିକ, ଭଗବାନ ଯେଉଁ ଜ୍ଞାନ ଆସିଲା ଦେଖିବା ଭାଗବତର ଦଶମ ସ୍କନ୍ଧରେ 46 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, 45 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ଭଗବାନ ଯାଇଛନ୍ତି କୋଉଠି, ଉଜ୍ଜୟିନ ଯାଇଛନ୍ତି, ଶାନ୍ତିପୂର୍ଣ୍ଣ ମୁନିକୁ ଯାଇଛନ୍ତି ଜ୍ଞାନ ପାଇବା ପାଇଁ। 64 ଦିନରେ ସବୁକିଛି ଜ୍ଞାନ ସେ ପ୍ରାପ୍ତ ହେଇଗଲେ। ପ୍ରକୃତରେ ସେ ଶାନ୍ତିପୂର୍ଣ୍ଣ ମୁନିଙ୍କ ଯେଉଁ ଜ୍ଞାନ ଯେଉଁ ଦହି ପ୍ରଦାନ କଲେ ସେ ଜ୍ଞାନ ମଧ୍ୟ ଭଗବାନ ତାଙ୍କୁ ଦେଇଛନ୍ତି, କିନ୍ତୁ ସେ କାହିଁକି ଗୁରୁ ଗ୍ରହଣ କଲେ ନା ସେ ଆମର ଶିକ୍ଷା ଦେବା ପାଇଁ, ଯେ ଆମେ ଏ ଗୌରବ ଜଗତରେ ଯେଉଁମାନେ ରହିଛେ ଆମେ ଏ ପରମାର୍ଥ ଜ୍ଞାନ ପ୍ରାପ୍ତ ହେବା ପାଇଁ ଜଣେ ଉପଯୁକ୍ତ ଗୁରୁ ତାକୁ ଯିବାକୁ ପଡ଼ିବ। ପ୍ରଭୁଦେବୀ ପ୍ରଣିପାତ ପରିପ୍ରଶ୍ନ ସେବୟା ଉପଲକ୍ଷ ଜ୍ଞାନ ଜ୍ଞାନୀଣ ପରିଦର୍ଶନ, ଆମେ ଜଣେ ଉପଯୁକ୍ତ ଗୁରୁ ପାଖକୁ ଯାଇକରି ତାଙ୍କର ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ସେ ଆମକୁ ସେ ଜ୍ଞାନ ପ୍ରଦାନ କରିବ। ତେଣୁ ତାଙ୍କର ସବୁକିଛି ଜ୍ଞାନ ସ୍ୱଭାବିକ ଜ୍ଞାନ ବଳ କ୍ରିୟା ତାଙ୍କର ବଳ, ଆଉ ଯାହା ସବୁ କାର୍ଯ୍ୟ କରୁଛନ୍ତି ସେ ଯାହା ଚାହିଁବେ ତାହା ହେଇଯିବ, ତାଙ୍କର ଏତେ ଶକ୍ତି ରହିଛି। ଏବଂ 9 ବର୍ଷ କାର୍ଯ୍ୟ କାରଣଚ ବିଦ୍ୟତେ, ତାଙ୍କର କିଛି କାର୍ଯ୍ୟ ନାହିଁ, ତାଙ୍କର କିଛି କର୍ତ୍ତବ୍ୟ ନାହିଁ ଏବଂ ତାଙ୍କର କିଛି କାରଣ ନାହିଁ। ସେ ସେ ଆମେ ଯେମିତି ଆମର କାରଣ ହେଉଛନ୍ତି ଆମର ପିତାମାତା, କିନ୍ତୁ ତାଙ୍କର କାରଣ କିଛି ନାହିଁ, ସେ ମୂଳରୁ ରହିଛନ୍ତି, ପ୍ରଥମରୁ ହିଁ ରହିଛନ୍ତି, ଅନାଦି ସେ ସବୁବେଳ ପାଇଁ ରହିଛନ୍ତି ଭଗବାନ। ତେଣୁ ତାଙ୍କର କେହି କାରଣ ନାହିଁ, ସର୍ବକାରଣର କାରଣ ଅଛି। ଏବଂ 9 ବର୍ଷ ସମସ୍ୟା ଭେଦିକ ସେ ଦେଇଛନ୍ତି, ତାଙ୍କ ସହିତ କେହି ସମାନ ହେଇପାରିବେନି, ବା ତାଙ୍କଠାରୁ ଉର୍ଦ୍ଧ୍ୱଗତକୁ ଛାଡ଼ ନାହିଁ, ତାଙ୍କ ସହିତ କେହି ସମାନ ହେଇପାରିବେନି, ତେଣୁ ସେ ଅସମର୍ଦ୍ଧ, ତାଙ୍କ ସହିତ କେହି ସମାନ ହେଇପାରିବେନି କି ତାଙ୍କର ଉର୍ଦ୍ଧ୍ୱ କେହି ଯାଇପାରିବେ, ଅସମର୍ଦ୍ଧ ଅଛି। ଏବଂ ଅନବଶ୍ୟ କାର୍ଯ୍ୟ କାରଣ ଚାଲିଛି ଯେ ପରାଶ ଶକ୍ତି ବିବିଧ ହିଁ ଅସୁବିଧା, ଭଗବାନଙ୍କ ଶକ୍ତି ହେଉଛି ଅନନ୍ତ ବିବିଧ, କିନ୍ତୁ ମୁଖ୍ୟତଃ ତିନି ଭାଗ ବିଭକ୍ତ କରାଯାଏ, ସ୍ୱାଭାବିକ ଜ୍ଞାନ ବଳ ପିଆଜ, ସ୍ୱାଭାବିକ ଭାବରେ ତାଙ୍କର ଜ୍ଞାନ ବଳ ପିଆଜ ପୁଣି ତାଙ୍କର ମଧ୍ୟ ଆମେ ହେଉଛେ ତାଙ୍କର ଶକ୍ତି। ଭୌତିକ ଭଗବାନଙ୍କର ଉଚ୍ଚତର ଶକ୍ତି ରହିଛି, ଆଉ ଏ ଭୌତିକ ଜଗତ ହେଉଛି ନିଚତର ଶକ୍ତି, ଏବଂ ଆମେ ହେଉଛୁ ତପସ୍ଥା ଶକ୍ତି। ଆମେ ଚାହିଁଲେ ଉଚ୍ଚତର ଧାମ ରହିପାରିବା, ଆମେ ଚାହିଁଲେ ଆମେ ଯେତେବେଳେ ଆମର ଯେଉଁ ରହିଛି ସ୍ୱାଧୀନତା ତାକୁ ଯେତେ ଅପବ୍ୟବହାର କରୁଛେ ସେତେବେଳେ ଆମେ ଏଇ ଭୌତିକ ଜଗତ ରହିକି ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ଭୋଗ କରୁଛେ। ତେଣୁ ପ୍ରକୃତିରେ ଆମର ସ୍ଥାନ ହେଉଛି ଚିତ୍ ଜଗତ, ମାନେ ଏଇ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ରହିଛି ଚିତ୍ ଜଗତ, ସେ ଚିତ୍ ଜଗତ ହେଉଛି ଆମ ସ୍ଥାନ, କାରଣ ଆମେ ହେଉଛି ଭଗବାନଙ୍କର ଉଚ୍ଚତର ଶକ୍ତି। ତେଣୁ ଆମର ସ୍ଥାନ ହେଉଛି ଉଚ୍ଚତର ଧାମ, କିନ୍ତୁ ସେହି ଉଚ୍ଚତର ଧାମକୁ ଯିବା ପାଇଁ ଭଗବାନ ଏଇଠି ସବୁ ଭଗବତର ସପ୍ତମଧ୍ୟରେ ଏଇ ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଶାସ୍ତ୍ର ସାଧୁ ଗୁରୁମାନଙ୍କର ଆଶ୍ରୟ କରିକି ଭଗବାନ ସେଇ ଜ୍ଞାନଟି ପ୍ରଦାନ କରୁଛନ୍ତି, କେମିତି ଆମେ ଭଗବାନଙ୍କ ଶରଣରେ ଗଲେ ଏଇ ଭଗବାନଙ୍କ ଧାମ କରିବା।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ
जय श्री भगवद गीता की जय श्री गोपालनाथ की जय श्री गुरुदेव की अनंत कोटि वैष्णव की जय गो।